वासुदेवाय ॐ नमो भगवते वासुदेवाय। श्रीमद्भागवतम दर्शन स्कंद 47 अध्याय शोक 17 10 37 17 मिला मृगयोरिव कपिन्द्रं विव्यदे
लुब्धधर्मा
कपिन्द्रं विव्यदे लुब्धधर्मा स्त्रियं मकृत विरूपां स्त्रीजितः कामयानां बलिमपि बलिमत्वा वेष्टयध्वंस्य वदयस् तदळमसीत सख्ये दुष्टजस्तत्कथार्थः मृगयोरिव कपिन्द्रं विव्यदे लुब्धधर्मा ଆଜି ଦଶମ ସ୍କନ୍ଦ 47 ଅଧ୍ୟାୟ ଶ୍ଳୋକ 17 ଏ ରାଧାରାଣୀଙ୍କର ଚିତ୍ର ଜଳ୍ପ ଜଳ୍ପ ବା ଦିବ୍ୟ ଉନ୍ମାଦ ବିଷୟରେ ବର୍ଣ୍ଣନା କରାଯାଉଛି। ଏଠି 17 କୁହାଯାଉଛି, ପୂର୍ବ ଶ୍ଳୋକରେ ଯେଉଁ କୁହାଯାଇଥିଲା ଯେ ଏଇଟା ସଂଜଳ୍ପ ଥିଲା ଯେ କୌଣସି ସ୍ତ୍ରୀ ତାଙ୍କ ପାଇଁ ଅଭାବ ନା କ'ଣ, ଏ ଯେଉଁ କଥାଟି କୁହାଯାଇଥିଲା। ଲକ୍ଷ୍ମୀଦେବୀ ତାଙ୍କର ସେବା କରୁଛନ୍ତି, ଏଇ ଶ୍ଳୋକରେ ଥିଲା ଯେ 16 ଥିଲା ଯେ ତାଙ୍କ ସହିତ ଆମେ କେମିତି ସନ୍ଧି କରିବା, ସନ୍ଦେହମସ୍ମିନ୍ କେମିତି ତାଙ୍କ ସହିତ ସନ୍ଧି କରିବା, ସେ ତ ଆମ ସହିତ ଯୁଦ୍ଧ ଆମକୁ ଦେଖା ଦେଉନାହାନ୍ତି, ଆମକୁ ଦୂରେଇ ଯାଉଛନ୍ତି, ଆଉ ତାଙ୍କ ସହିତ ଆଉ କ'ଣ ଆମେ ସମ୍ପର୍କ ରଖିବୁ, ଆମେ କ'ଣ ସମ୍ପର୍କ ରଖିବୁ ନାହିଁ, ଏଇ କଥାଟି ଯେଉଁ କହିଥିଲେ ତେଣୁ ଏ ଶ୍ଳୋକ, ସେଥିପାଇଁ ଏ ଶ୍ଳୋକଟି ବର୍ତ୍ତମାନ ରାଧାରାଣୀ କହୁଛନ୍ତି, ସିଦ୍ଧସ୍ୱାମୀ କହୁଛନ୍ତି। କିଞ୍ଚ କୃଷ୍ଣସ୍ୟ ପୂର୍ବାଣି କର୍ମାଣି ଅନୁସନ୍ଧାନ ବିଭେମି ଅହମ୍ ଅସ୍ମାତ୍ ଇତ୍ୟାହୁ ମୃଗେୟୁ। କ'ଣ କହିବି ଭ୍ରମର ତୋତେ, ସିଏ ଯେଉଁ ବ୍ୟକ୍ତି ଏଭଳି ବ୍ୟକ୍ତି ରହିଛନ୍ତି ତାଙ୍କ ସହିତ କୌଣସି ସମ୍ପର୍କ ରଖିବାଟା ଠିକ୍ ନୁହଁ, କାରଣ ଯେତେବେଳେ ଆମେ ତାଙ୍କ ପୂର୍ବଜନ୍ମ କଥା ଚିନ୍ତା କରୁଛୁ, କୃଷ୍ଣସ୍ୟ ପୂର୍ବାଣି କର୍ମାଣି, କୃଷ୍ଣ ପୂର୍ବଜନ୍ମରେ ଆମେ ସବୁ ଶୁଣିଛୁ, ପୂର୍ବଜନ୍ମରେ ସେ ଏଇଭଳି ଭାବରେ ଥିଲେ, ପୂର୍ବଶ କର୍ମାଣି ପୂର୍ବାଣି କର୍ମାଣି ଅନୁସନ୍ଧାନା, କାରଣ ଯେତେବେଳେ ଆମେ ଛାଡ଼ିକି ଚୂଳକୁ ପରିଗଲେ ଆଉ ଆସିଲେନି, ତାପରେ ଆମେ ଶୁଣିଲୁ ପ୍ରକୃତିରେ ସେ ବ୍ୟକ୍ତି କିଏ, ଇଏ ତାଙ୍କର କ'ଣ କିଛି ଅତୀତ ଅଛି, କିଛି ଇତିହାସ ଅଛି, ପୂର୍ବରୁ କ'ଣ ଥିଲେ, ପୂର୍ବଜନ୍ମରେ କ'ଣ ସେ ଥିଲେ, ଏଇଭଳି ଭାବରେ ଅନୁସନ୍ଧାନ କଲୁ। ଅନୁସନ୍ଧାନ କଲା ପରେ ଜାଣିଲୁ ଆରେ ବଡ଼ ବିଭେମି ଅନ୍, ଭୟ ବହୁତ ଲାଗୁଛି ଆମକୁ, ଅସ୍ମାତ୍ ଆମକୁ ବହୁତ ଭୟ ଲାଗୁଛି, ତେଣୁ ଏ ଶ୍ଳୋକଟି କହିଲେ କ'ଣ ମୃଗୟୁରିବ, ଏ ପୂର୍ବଜନ୍ମରେ ଥିଲେ ରାମଚନ୍ଦ୍ର ଥିଲେ, ଭଗବାନ ରାମଚନ୍ଦ୍ର ଥିଲେ, ଭଗବାନ ଯାହା ବି ହଉ ରାମଚନ୍ଦ୍ର କ୍ଷତ୍ରିୟ ବଂଶରେ ଥିଲେ, ଯୋଦ୍ଧା ଜଣେ ଥିଲେ ରାମଚନ୍ଦ୍ର, ମୃଗୟୁରିବ ମୃଗେୟୁ କହିଲେ ମୃଗେୟା କରିବାକୁ ଯାଆନ୍ତି, କ୍ଷତ୍ରିୟମାନଙ୍କର କର୍ମ ହେଉଛି ମୃଗେୟା କରିବେ, ମୃଗେୟା କରିବେ, ତେଣୁ ମୃଗେୟୁ କପିନ୍ଦ୍ରମ କପି, ଆମର କପି ସୃଷ୍ଟ ରହିଛନ୍ତି, କ'ଣ କହୁଛି ଯେ ମନୋଜବଂ ମନୋଜ କହୁଛି କପିନ୍ଦ୍ରମ ସେ ହେଉଛି କପି, ବାନର ବାନରମାନ ଶ୍ରେଷ୍ଠ ହନୁମାନ, ବା ଏଠି କୁହାଯାଉଛି କପିନ୍ଦ୍ର କହିଲେ ଏଠି ହେଉଛି ଏଠି ଦୁଇଟି କଥା ଆସିବ କପିନ୍ଦ୍ର ଏଠି ସାଧାରଣତଃ କପିନ୍ଦ୍ର କହିଲେ ଯେଉଁ ଭଗବାନ ହତ୍ୟା କଲେ ଭଗବାନ ରାମଚନ୍ଦ୍ର ହତ୍ୟା କଲେ କାହାକୁ ନା ବାଳିକୁ ହତ୍ୟା ସୁଗ୍ରୀବର ଭାଇ ବାଳିକୁ ହତ୍ୟା କଲେ କପିନ୍ଦ୍ରମ୍ କପି ବାନରମାନଙ୍କୁ ଇନ୍ଦ୍ର ରାଜା ଥିଲେ ଇନ୍ଦ୍ର ଥିଲେ ବାନର ରାଜା ଥିଲେ ବାଳି ତାଙ୍କୁ ବିଭେଦେ ତାଙ୍କୁ ବଧ କଲେ କିଭଳି ବଧ କଲେ କ୍ଷତ୍ରିୟର ଯଦି ରହିବେ ଭ୍ରମର କହିବ ଆଉ କ୍ଷତ୍ରିୟର ତ ଧର୍ମ ହେଉଛି ଯୁଦ୍ଧ କରିବେ ଯୁଦ୍ଧ କରିବେ ତାର କ'ଣ ଅସୁବିଧା ହେଲା କିଛି ଭୁଲ ହେଲା କି ନା 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 ଲୁବ୍ଧ ଧର୍ମ ଧର୍ମକୁ ତ୍ୟାଗ କରିକିରି କଲେ ଲୁବ୍ଧ ଲୁବ୍ଧକ କହିଲେ କିଏ ଏ ଯେଉଁ ବ୍ୟାଧ ବ୍ୟାଧ ଯେଭଳି ହତ୍ୟା କରେ ଜୀବ ପଶୁକୁ ହତ୍ୟା କରେ ସେ ସେଭଳି ହତ୍ୟା କରେ ଲୁବ୍ଧ ଧର୍ମ କ୍ଷତ୍ରିୟ ଲୋକ ହେଇକରି ମଧ୍ୟ କ୍ଷତ୍ରିୟ ଧର୍ମ ଗ୍ରହଣ କଲେ ନାହିଁ କ୍ଷତ୍ରିୟ ଧର୍ମକୁ ତ୍ୟାଗ କରିଦେଲେ ଲୁବ୍ଧ ଧର୍ମ ବ୍ୟାଧର ଧର୍ମକୁ ଆଚରଣ କଲେ ତେଣୁ ଖାଲି ଏତିକି ନା ଆଉ କ'ଣ ଆଉ କିଛି ଅଛି ନା ନା ଆହୁରି ଅଛି ନା ଆଉ କ'ଣ ନା ସେଇ କ୍ଷତ୍ରିୟ ଥିବା ସମୟରେ ସ୍ତ୍ରୀ ମକୃତ ବିରୂପା ଆଉ ଗୋଟେ ସ୍ତ୍ରୀକୁ ସେ ବିରୂପା କରିଦେଲେ ଗୋଟେ ସୁନ୍ଦର ସ୍ତ୍ରୀଟେ ଥିଲା ତାକୁ ବିରୂପା କରିଦେଲେ ସ୍ତ୍ରୀ ମକୃତ ବିରୂପା ବିରୂପା କରିଦେଲେ କ'ଣ କିଛି ଅସୁବିଧା କରିଥିବେ ବିରୂପା କରିଥିବେ କଲେ ନା କ୍ଷତ୍ରିୟ ସିଏ ତାଙ୍କର ରହିଛି ସେ ଦଣ୍ଡ ଦେବେ ନା 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 ସ୍ତ୍ରୀ ଜିତନ୍ ସ୍ତ୍ରୀ ଜିତ ତାଙ୍କ ନିଜ ସ୍ତ୍ରୀ ଦ୍ୱାରା ଜିତାଇକି ସେଇଟା କଲେ କାମ ୟାନ ସ୍ତ୍ରୀ ପ୍ରତି କାମ ବେଗରେ ଏଇଟାକୁ କରିଦେଲେ ଆଉ ଗୋଟେ ସ୍ତ୍ରୀକୁ ବିରୂପା କରିଦେଲେ ଏତିକି ନା ନା ଆହୁରି ଅଛି ନା ନା କ'ଣ ନା ବଳିମପି ବଳିମତ୍ତ୍ୱା ବଳି ବଳି ରାଜା ବଳି ବଳି ମହାରାଜ ବଳିମପି ବଳିମତ୍ତ୍ୱା ତାଙ୍କୁ ମାଗିଲେ ମୋର ଟିକେ ମୋର ଏଇଠି ଦରକାର ମୋତେ ଦେଇପାରିବ ନା ହଁ ଦେବା କ'ଣ ଦରକାର କହୁନ ନା ମୁଁ ଯଦି ତିନି ପାଦ ଭୂମି ଦରକାର ଛୋଟ ଛୋଟ ପାଦ ଦେଖିକି କହିଲେ ଏଇ ପାଦରେ ତିନି ପାଦ ଭୂମି ମୋର ଦରକାର ବଳି ମହାରାଜ କହିଲେ ଏଇ ଛୋଟିଆ ଛୋଟିଆ ପାଦରେ ନେବ ତିନି ପାଦ କ'ଣ କରିବ ନା ମୁଁ ଏଥିରେ ସନ୍ତୁଷ୍ଟ ହେଇଯିବି କହିଲେ କିନ୍ତୁ ନେଲେ ଯେଉଁ ନେଲେ ପାଦ ନେଲେ ମାପିଲେ ବିରାଟ ବିରାଟ ପାଦ ବିରାଟ ବିରାଟ ପାଦ ଦୁଇ ପାଦରେ ସବୁ ମାପି ନେଲେ ତଥାପି ସେ ଦେଇଦେଲେ କିଛି ଅସୁବିଧା ନାହିଁ ତାଙ୍କୁ ସବୁ ଦେଇଦେଲେ ତିନି ଲୋକକୁ ଦେଇଦେଲେ ଛୋଟିଆ ଛୋଟିଆ ପାଦରେ କହିଲେ ତିନି ପାଦ ନେବି ବୋଲି ଦେଖିଲା ବେଳକୁ ବିରାଟ ବିରାଟ ପାଦରେ ଦୁଇ ପାଦରେ ସବୁ ନେଇଗଲେ ତାଙ୍କ ତିନି ଲୋକକୁ ନେଇଗଲେ କିନ୍ତୁ ତଥାପି ସେ ମନା କଲେ ନାହିଁ କହିଲେ ହଉ ନିଅ ତା ନଉତ ନଉତ ମୁଁ ତ କହିଦେଇଛି ଆଉ କ'ଣ କରିବା କିନ୍ତୁ ବଳିମପି ବଳିମତ୍ତ ବେଷ୍ଟ ହୟନ୍ ନେଇଗଲେ ସବୁ ପୁଣି ବାନ୍ଧିଦେଲେ ତାକୁ ବେଷ୍ଟ ହୟନ୍ ଧାଙ୍କ୍ୟ ବଧ୍ୟ କାଉ ଭଳି ଧାଙ୍କ କହିଲେ କାଉ ଆମ ଶିଶୁ ରାଧାକୃଷ୍ଣ ମହାରାଜ କହୁଥିଲେ କହିଲେ ସେ ଦେଖିଛନ୍ତି ଗୋଟେ ବ୍ୟକ୍ତି ଗୋଟେ ଜଣେ ସ୍ତ୍ରୀ ଲୋକ ଆସିକରି ଦେବୀଙ୍କ ପାଖରେ ପୂଜା ପକାଇ ପୂଜା ଦେଲେ ଭୋଗ ଦେଲେ ସେ ଭୋଗଟାକୁ ଗୋଟେ କାଉକୁ ଦେଇଦେଲେ ସେ କାଉ କ'ଣ କଲା କା କା ହେଇକି ସବୁ ଡାକିଦେଲା ସେ ଅନୁସାରେ ଆସି ସେ ସ୍ତ୍ରୀ ଲୋକକୁ ହତ୍ୟା କରିଦେଲେ ଖୁପି ଖୁପି ତାକୁ ହତ୍ୟା କରିଦେଲେ ଏଠି ଏଇ ମଧ୍ୟ ସେ କଥା କୁହାଯାଉଛି କ୍ଷମା ବଧ୍ୟସ୍ କାଉ ଭଳି ତାକୁ ହତ୍ୟା କରିଦେଲେ ବା ତାଙ୍କୁ ବାନ୍ଧିଦେଲେ ଏବଂ କ'ଣ କଲେ ତାଙ୍କୁ ପଠାଇଦେଲେ ଭୂତଳକୁ ପଠାଇଦେଲେ ସୂତଳକୁ ପଠାଇଦେଲେ ତେଣୁ ଭାଇ ଏଇଭଳି ବ୍ୟକ୍ତି ସହିତ ଆମେ ରଖିବା ସନ୍ଧି କରିବୁ ଅଳମ ସହିତ ଅଳମ ବହୁତ ହେଇଗଲା ତାଙ୍କ ସହିତ ଦେଖନ୍ତୁ ଏବେ ଆମେ ଯେ 11 ବର୍ଷ କାଳ ଯେଉଁ ଯାଇଥିଲା ବହୁତ ହେଇଗଲା ଆଉ ତାଙ୍କ ସହିତ ଅଳମ ଆଉ ବିଲକୁଲ ତାଙ୍କ ସହିତ ଅଶିତ କଳା ବ୍ୟକ୍ତି ସିଏ କଳା ବ୍ୟକ୍ତିଙ୍କ ସହିତ ଆଉ ସନ୍ଦେହ କରିବା ଆମେ ସବୁ ଗୋରି ଆଉ ସିଏ କଳା ଗୋଟେ ଗୀତ ଅଛି କ'ଣ ଯଶୋମତୀ ମାଇ ଆସେ ବୋଲେ ନନ୍ଦଲା ଯଶୋମତୀ ମାଇ ଆସେ ବୋଲେ ନନ୍ଦଲା ସିଏ ସିଏ କାହିଁକି କଳା ଲୋକ ସହିତ କାହିଁକି କରିବ ଯାହା ହେଇଗଲା ହେଇଗଲା ଭୁଲ ହେଇଗଲା ତେଣୁ ତତ୍ ଅଳମ ଅଳମ ହେଇଗଲା ବହୁତ ହେଇଗଲା ଅସିତ ସଖେଇ ଦୁଶ୍ଚିହଜ ତାହେଲେ ଭ୍ରମର କହିବେ ତାହେଲେ ତାଙ୍କ କଥା କାହିଁ ଏତେ ବୋଲୁଛ ଏତେ କଥା କରୁଛୁ ତାଙ୍କ କଥା ନା ଦୁଶ୍ଚିହଜ ତ୍ୟାଗ କରିହେବ ନାହିଁ ସେ ଯାହା କଲେ ମଧ୍ୟ ତାଙ୍କ କଥାକୁ ତ୍ୟାଗ କରିହେବ ନାହିଁ ଦୁଶ୍ଚିହଜ ତାଙ୍କ କଥାକୁ ମୁଁ ଆମେ ତ୍ୟାଗ କରିପାରିବୁ ନାହିଁ କିଭଳି ନା ତତ୍ କଥା ଅର୍ଥ ତାଙ୍କର କଥାରେ ଏଇଭଳି ଭାବରେ ଅର୍ଥ ରହିଛି, ତାଙ୍କ କଥାରେ ଏସବୁ ରହିଛି, ପରମ ପୁରୁଷାର୍ଥ ହିଁ ପ୍ରୟୋଜନ, ତାଙ୍କ କଥା ହିଁ ପ୍ରୟୋଜନ, କଥାରେ ଅର୍ଥ ଅଛି। ଭୌତିକ ଜଗତର ଅର୍ଥ ପ୍ରତି ସମସ୍ତେ ଧାବିତ ହେଉଛନ୍ତି, କିନ୍ତୁ ଇଏ ପରମାର୍ଥ, ତାଙ୍କର କଥା ହିଁ ଅର୍ଥ, ତାଙ୍କ କଥା ହିଁ ପରମାର୍ଥ, ତେଣୁ ଏଇଟାକୁ ଆମେ ତ୍ୟାଗ କରିପାରୁନାହୁଁ, ନହେଲେ ଆମେ ତ୍ୟାଗ କରିଦେଇଥାନ୍ତୁ। କଥାରେ ବହୁତ କଥା ରହିଛି, ତା ମୂଲ୍ୟ ରହିଛି, ସେ କଥାରେ ବହୁତ ମୂଲ୍ୟ ରହିଛି। ପରମାର୍ଥ ସେଠି ଲାଭ ହେବ, ପ୍ରୟୋଜନ ଲାଭ ହେବ, ତେଣୁ ଏଇଭଳି ଭାବରେ ଏ ଶ୍ଳୋକ ଯେଉଁ କୁହାଗଲା ବିଷ୍ଣୁ ଚାକୁ ଠାକୁର କହୁଛନ୍ତି ହାସ୍ୟରେ, ନନୁ ଇତି ଅତି କୋମଳ ଅତି କୋମଳ ମନା ସ ତ୍ୱାମେବ ଧାୟନ୍ ତତ୍ରା ଅସ୍ମାହି ଦୃଶ୍ୟତେ ଇତି। ସେ ଯେଉଁ କହିଲେ ତାଙ୍କ ସହିତ ଆମେ ସନ୍ଧି କରିବା ନାହିଁ, ତା ମାନେ ବନ୍ଧୁ ତା ମାନେ ବନ୍ଧୁତା ରଖିବା ନାହିଁ, ସବୁ କଟେଇ ଦେବା, କଟି ପଡ଼ିବା, କଟି କରନ୍ତି ନା ପିଲାମାନେ ସବୁ କଟି, କାହିଁ ପିଲା ଅଛନ୍ତି କି କହନ୍ତି କଟି କରିଦେଲେ ତ କଟି ନା ଫିଟା କଟି ଫିଟା, ସେଇଭଳି ଭାବରେ ରାଧାରାଣୀଙ୍କର ତାଙ୍କ ସହିତ ସବୁ କଟି। ତା ନନୁ ସିଏ କହିଲେ ନା ପୂର୍ବରୁ ଆମେ ତାଙ୍କୁ କଟି କରିଦେଲୁ, ନା ନା ଅତି କୋମଳ, ସିଏ ଅତି କୋମଳ ମନା, ଏ ରାଧାରାଣୀ ସ୍ୱାମିନୀ ସେ ଅତି କୋମଳ ମନା, ସ ତ୍ୱାମେବ ଧାୟନ୍, ତୁମକୁ ସବୁବେଳେ ସେ ଧ୍ୟାନ କରୁଛନ୍ତି, ତୁମେ ଯଦି ତାଙ୍କୁ ସବୁବେଳେ ଧ୍ୟାନ କରୁଛ ସିଏ ମଧ୍ୟ ତୁମକୁ ସେଭଳି ଧ୍ୟାନ କରୁଛନ୍ତି। ବାବୁ ଗୀତାରେ ମଧ୍ୟ ସେ କହିଛନ୍ତି ଯେ ଯେତେ ପଚାରିଦିଅନ୍ତି ତାଙ୍କ ସତେବ ଧାମ୍ୟମ୍, ଯେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ, ଭଗବାନ ତାକୁ ସେହିଭଳି ଭାବରେ ଭଜନ କରିବେ, ଧ୍ୟାନ ତମା ଅଭିଦୃଶ୍ୟ ମୁଁ ଦେଖୁଛି, ସେଇଟା ଏତେ ଦିନ ମୁଁ ଦେଖିଲି ତାକୁ ଦେଖୁଛି, ସବୁବେଳେ ତୁମକୁ ଧ୍ୟାନ କରୁଛନ୍ତି। ତତ୍ର ତୁମ ଅର୍ବାଚୀନ, ଯଦି ରାଧାରାଣୀଙ୍କର ଭାବ ହୁଏ, ଯଦି ସେ ଭ୍ରମର ଚିନ୍ତା କରିବେ ଏଇଭଳି ଭାବରେ, ତେଣୁ ସେ କହୁଛନ୍ତି ତୁମ ଅର୍ବାଚୀନ, ତୁ କେବେ କେବେଠୁ ତାକୁ ଦେଖା କଲୁ, ଏବେଠୁ ଗଲେ ତାଙ୍କ ସହ ଦେଖା ହେଲା ତୋର, ଆମେ ତାଙ୍କୁ ଜନ୍ମରୁ ଦେଖୁଛୁ ଜନ୍ମରୁ, ତୁମ ଅର୍ବାଚୀନ ଦାସ ତସ୍ୟ ତତ୍ତ୍ୱ ନ ଜାଣାସି, ତୁମେ ତାଙ୍କର ତତ୍ତ୍ୱ ଜାଣିନ, ଯଦି ତତ୍ତ୍ୱ ଜାଣିବ ତାହେଲେ ତୁମେ ଭଗବଧାମ ପଳେଇବ। ତତ୍ତ୍ୱ ନ କେବଳ ଅସ୍ମିନ୍ ଏବ ଜନ୍ମନି, ଏଇ ଜନ୍ମ କଥା ତୁମେ କହୁଛ, ପୂର୍ବ ଜନ୍ମ କଥା ଆମେ ଜାଣିଛୁ, ଅସ୍ମିନ୍ କ'ଣ ଅସ୍ମିନ୍ ଏବ ଜନ୍ମନି କଠୋର, ସେ ଖାଲି ଏଇ ଜନ୍ମରେ କଠୋର ତା ନୁହଁ, ତା ପୂର୍ବ ଜନ୍ମମାନଙ୍କରେ ମଧ୍ୟ ସେ କଠୋର ଥିଲେ, ବହୁତ କଠୋର ଥିଲେ, ଏଇଭଳି ଭାବରେ କଠୋର ଥିଲେ, କିନ୍ତୁ ପୂର୍ବପର୍ବ ଜନ୍ମ ସ୍ୱାମ ଇତି ପୌର୍ଣ୍ଣମାସୀ ମୁଖା ଅସ୍ମାଭି ଶ୍ରୁତ ଇତ୍ୟାଦାଉ। କେମିତି ଜାଣିଲ ପୂର୍ବ ଜନ୍ମ ନା ପୌର୍ଣ୍ଣମାସୀ, ପୌର୍ଣ୍ଣମାସୀ ଉପରେ ଆମେ ଶୁଣିଛୁ, ଜୟ ପୌର୍ଣ୍ଣମାସୀ ଜୟ ଆବିର ନାଗରି ଜୟ ପୌର୍ଣ୍ଣମାସୀ ଜୟ ଆବିର ନାଗରି ଜୟ ଜୟ କୃଷ୍ଣ ସଖାଟୁ ରାଜ ଜୟ ଜୟ କୃଷ୍ଣ ସଖା ବଟୁ ବିଜ ରାଜ। ଏଇଭାବରେ ପୂର୍ଣ୍ଣମାସୀ ଜୟ ଆବିର ନାଗରୀ, ଆବିର ନାଗରୀ କହିଲେ ସେଇ ଗୋପୀମାନେ, ଏମାନେ ତାଙ୍କର ଜୟ ହେଉ, କାରଣ ସେମାନେ ଭଗବାନ ସବୁ ଦୂତ ହେଇଛନ୍ତି, କୃଷ୍ଣରାଜ କବିରାଜ ଗୋସ୍ୱାମୀ ସେଇଟା ଗାନ କରୁଛନ୍ତି, ତେଣୁ ସେଇ ପୂର୍ଣ୍ଣମାସୀ ଆମେ ଶୁଣିଛୁ କଥା, ପୂର୍ବଜନ୍ମ କଥା ବହୁତ ଲୋକ ଜାଣନ୍ତି, ଆମେ ପୂର୍ବଜନ୍ମରେ କ'ଣ ଥିଲେ, ପରଜନ୍ମରେ କ'ଣ ହେବା, ଏସବୁ କଥା ଜାଣନ୍ତି ଲୋକମାନେ, ଅଛନ୍ତି ଜ୍ୟୋତିଷ ଅଛନ୍ତି ସେମାନେ କହିପାରିବେ, ତେଣୁ ଆ ପୂର୍ବଜନ୍ମରେ ଦରକାର, ଯଦି କହିଥିଲେ ଇଏ ଆଗରୁ ଥିଲେ ଏଇଭଳି ଭାବରେ ଥିଲେ, କେବେ ଇଏ ବସୁଦେବଙ୍କ ପୁତ୍ର ଥିଲେ, ଯେତେ ଯେତେବେଳେ ଦସ୍ୟୁ ପୀଡ଼ିତ ହୁଅନ୍ତି ସେତେବେଳେ ସେ ଆସି ରକ୍ଷା କରନ୍ତି, ଆସନ୍ ବର୍ଣ୍ଣାସ୍ତବି ଅସ୍ୟ ଗୁଣ ତନୁ ଯୁଗମ ତନୁ, ଏ ଆଙ୍କୁ ପୂର୍ବଜନ୍ମ ସବୁ ରହିଛି, ଯୁଗ ପ୍ରତି ଯୁଗରେ ତାଙ୍କର ସବୁ ରଙ୍ଗ ରହିଛି, ଗୁଣ ତନୁ ଯୁଗ ତନୁ ଶୁକ୍ଳ ରକ୍ତ ସ୍ଥାପିତ ଇଦାନୀ କୃଷ୍ଣତାଙ୍ଗତା, ସତ୍ୟଯୁଗରେ ଶୁକ୍ଳ ବର୍ଣ୍ଣରେ ଆସୁଥିଲେ, ତ୍ରେତା ଯୁଗରେ ରକ୍ତ ବର୍ଣ୍ଣରେ ଆସୁଥିଲେ, ଇଦାନୀ ଦ୍ୱାପର ଯୁଗରେ ସେ କୃଷ୍ଣ ବର୍ଣ୍ଣରେ ଆସିଛନ୍ତି, ପୁଣି କଳିଯୁଗରେ ସେ ଆସି ପୀତ ବର୍ଣ୍ଣରେ ଆସିବେ, ପ୍ରତି ଯୁଗରେ ହିଁ ଆସୁଛନ୍ତି। ପୂର୍ଣ୍ଣମାସୀ ମୁଁ ତ ଶୁଣିଛି, ସେ ତ ସ୍ୱାମୀ ଭଗବାନଙ୍କ ମାୟା ଯୋଗ ମାୟା ଶକ୍ତି, ସିଏ ପୂର୍ଣ୍ଣମାସୀ, ଏ ରାଧାରାଣୀ ତ ଭଗବାନଙ୍କର ରାଧାନୀ ଶକ୍ତି, ଯାହା ବି ହେଉ ତେଣୁ ସେ କହୁଛନ୍ତି ମୁଁ ତାଙ୍କଠୁ ଶୁଣିଛି, ଯଦାଶ କ୍ଷତ୍ରିୟ ଯାହାତୁ ଗୋଟେ ତ୍ରେତା ଯୁଗରେ ସେ କ୍ଷତ୍ରିୟ କୁଳରେ ଜନ୍ମ ହୋଇଥିଲେ ଦଶରଥଙ୍କ ପୁତ୍ର ଦାଶରଥୀ ଯେ ଦାଶରଥୀ ରାମ କ୍ଷତ୍ରିୟ ଯାହାତୁ ରାମଚନ୍ଦ୍ର ଅଭୂତ ଦା ରାମଚନ୍ଦ୍ର ହୋଇଥିଲେ ଭଗବାନ ନଥିଲେ ସେ ରାମଚନ୍ଦ୍ର ଥିଲେ କୃଷ୍ଣ କ'ଣ ଭଗବାନ ନା କ'ଣ ତେଣୁ ଭାବୁଛ ଭାବ କୃଷ୍ଣ ବି ସେ ଭଗବାନ ଗୋଟେ ଜାଣନ୍ତି ନାହିଁ ତେଣୁ ରାମଚନ୍ଦ୍ର ଭଭୂତ ତଦା କ୍ଷତ୍ରିୟ ଧର୍ମ ପରିତ୍ୟାଜ୍ୟ କ୍ଷତ୍ରିୟ ଧର୍ମ ଭଗବତ ଗୀତାରେ କୁହାଯାଇଛି କ୍ଷତ୍ରିୟ ଧର୍ମ କ'ଣ ଅଷ୍ଟାଦଶ ଅଧ୍ୟାୟରେ ବ୍ରାହ୍ମଣ କ୍ଷତ୍ରିୟ ବିଶା ସୁଧାରଣାନ୍ତ ପରନ୍ତବ କର୍ମାଣିକ ବିଭକ୍ତାନି ସ୍ୱଭାବ ପ୍ରଭୁ ଗୁଣୀ ଏସବୁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏମାନେ ସବୁ ଗୁଣ ଅନୁସାରେ ରହିଛି ଗୁଣ କର୍ମ ଅନୁସାରେ ତାଙ୍କୁ କୁହାଯିବ କ'ଣ କ୍ଷତ୍ରିୟର ଗୁଣ ବା କର୍ମ ନା ଶୌର୍ଯ୍ୟ ତେଜ ଦ୍ରୁତି ଦାକ୍ଷ ଯୁଦ୍ଧ ଚାପ ପଳାୟନ ଦାନ ଈଶ୍ୱର ଭାବ ସେ କ୍ଷତ୍ର କର୍ମ ସ୍ୱଭାବ ଜନ ଇଏ ହେଉଛି କ୍ଷତ୍ରିୟର କର୍ମ ତାଙ୍କ ବୀରତା ରହିବ ତେଜ ଆସିବ ଦ୍ରୁତି ତାଙ୍କ ଧୈର୍ଯ୍ୟ ରହିବ ଦକ୍ଷ ଏକ୍ସପର୍ଟ ସେମାନେ ଗୋଟେ ଦେଶକୁ ଶାସନ କରିବା କ'ଣ ଏତେ ସହଜ କଥା ହେଇନି କ'ଣ ହଜାର ଲୋକ କୋଟି କୋଟି ଲୋକ ଲକ୍ଷ ଲକ୍ଷ ଲୋକ କିଏ କ'ଣ ସବୁ କହିବେ କାହାର କ'ଣ ଅସୁବିଧା ହେବ କାରଣ ଦକ୍ଷ ନହେଲେ କରିପାରିବେ ସେ ଯୁଦ୍ଧ ଯାହାକୁ ପଳାୟନ ଯୁଦ୍ଧରେ ସେ ପଳାୟନ କରିବେ ନାହିଁ ଦାନ କରିବେ ଈଶ୍ୱର ଭାବ ରହିଛି ଈଶ୍ୱର ଭାବ କହିଲେ ଭଗବାନ ଯେଉଁଭଳି ଭାବ ନିୟନ୍ତ୍ରଣ କରି ତାଙ୍କ ସେହିଭଳି ଭାବରେ ଭାବ ରହିବ ନିୟନ୍ତ୍ରଣ କରିବେ ସେ ଈଶ୍ୱର ଭାବ ଇଏ ହେଉଛି କ୍ଷତ୍ରିୟର କର୍ମ ସ୍ୱଭାବ ଏ କ୍ଷତ୍ରିୟର ସ୍ୱଭାବ ତେଣୁ ଇଏ କ୍ଷତ୍ରିୟର ଧର୍ମକୁ ତ୍ୟାଗ କରିଦେଲେ ଯେତେବେଳେ ରାମଚନ୍ଦ୍ର ଥିଲେ କ୍ଷତ୍ରିୟ ଧର୍ମ ତ୍ୟାଗ କରି ପରିତ୍ୟାଜ୍ୟ ମୃଗୟୁ ବ୍ୟାଧଇବ ମୃଗୟୁ ବ୍ୟାଧ ବ୍ୟାଧର ଧର୍ମ ଗ୍ରହଣ କଲେ ବ୍ୟାଧ ବ୍ୟାଧର ଧର୍ମ କ'ଣ ସେସବୁ ପଶୁମାନଙ୍କୁ ହତ୍ୟା କରିବ ତାର ବିଜନେସ୍ ସେଇଟା ସେ ପଶୁ ହତ୍ୟା କରି ସେଇଟା ପଶୁମାନଙ୍କୁ ବିକିକରି ଚଳିବ ସିଏ ତାର ବିଜନେସ୍ ହେଉଛି ସେଇଟା ଭଗବାନ ତାକୁ ସେଭଳି ଭାବରେ କୂଳରେ ଜନ୍ମ ଦେଇଛନ୍ତି କିନ୍ତୁ ଏ କ୍ଷତ୍ରିୟ କୂଳରେ ଜନ୍ମ ହୋଇକି ମଧ୍ୟ ସେ ବ୍ୟାଧ ଧର୍ମ କଲେ ବ୍ୟାଧ ଧର୍ମ ଆଚରଣ କଲେ ହତ୍ୟା କଲେ କପିନାମିନ୍ଦ୍ର ବାଳିନ ବିଭେଦେ ବିଭ୍ୟାଧ ବାଳି ବାଳିକୁ ହତ୍ୟା କଲେ ବାଳିକୁ ହତ୍ୟା କଲେ ବ୍ୟାଧ ଭାବରେ ବ୍ୟାଧ ଭାବରେ ହତ୍ୟା କଲେ ଇଏ ତାଙ୍କ ନିର୍ଦ୍ଦୟତା ନିର୍ଦ୍ଦୟ ଗୁପ୍ତ ସନ୍ନିତି ଅର୍ଥ ଇଏ ଏତେ ନିର୍ଦ୍ଦୟ ଅନ୍ତତଃ ପକ୍ଷେ ଯେଉଁ ରହିଛନ୍ତି ସାମ୍ନା ଯୁଦ୍ଧ କରିଥାନ୍ତେ ସାମ୍ନା କ୍ଷତ୍ରିୟ ଧର୍ମ ସାମ୍ନାରେ ଯୁଦ୍ଧ କରିବେ ସାମ୍ନାରେ ଲୁଚିଲୁଚି ବା ପଛୁଆ ଯୁଦ୍ଧ କରିବେ ନାହିଁ ତେଣୁ ସାମ୍ନାରେ ଯୁଦ୍ଧ କରିବେ କିନ୍ତୁ ଇଏ କ'ଣ ଗୁପ୍ତ ଲୁଚିକିରିରେ ଲୁଚିକିରି ରହିକି ତାକୁ ହତ୍ୟା କରିଥିଲେ ପଛପଟୁ ମାରିକି ତାକୁ ପୁଣି ହତ୍ୟା କଲେ ପଛପଟୁ ତାକୁ ହତ୍ୟା କଲେ ସେମିତି ଅର୍ଥ ଅଧର୍ମ କଥା ବି ତଦୁପାଖ୍ୟାନ ଜ୍ଞା ତେଣୁ ଇଏ ଗୋଟେ ଅଧର୍ମ କରିଥିଲେ ଆମେ ଜାଣିଛୁ ଏଇଟା ଏଭଳି ଭାବରେ ଅଧର୍ମ କରିଥିଲେ ତାଙ୍କୁ କ'ଣ ଲୁଚିକିରି ଛପିକି ତାକୁ ମାରିଲେ ହତ୍ୟା କଲେ ତଥାପି ଲୁବ୍ଧସ୍ୟ ବ୍ୟାଧସ୍ୟ ବି ଧର୍ମ ରହିତ ସେ କହିଲେ ଲୁବ୍ଧ ଧର୍ମ କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଆଉ ଟିକେ ଭିତରକୁ ଗଲେ କହିଲେ ନା ନା ଲୁବ୍ଧ ଧର୍ମ ବି ନୁହଁ ଲୁବ୍ଧ ଅଧର୍ମ ଧର୍ମକୁ ତ୍ୟାଗ କରିଛନ୍ତି ଲୁବ୍ଧ ଧର୍ମ ବ୍ୟାଧ ଧର୍ମ ରହିଛି ସେଇଟାକୁ ମଧ୍ୟ ତ୍ୟାଗ କରିଦେଲେ କେମିତି ନହି ବ୍ୟାଧ ବାନରାଣ ହୀନତି ବ୍ୟାଧ ସେ ସବୁ ପଶୁ ମାରିବ କିନ୍ତୁ ବାନରକୁ ମାରିବ ନାହିଁ ବାନରକୁ ମାରିବ ନାହିଁ କାହିଁକି ନା ବାନରକୁ ମାରିବ ନାହିଁ କାହିଁକି ନା ତନ୍ ମାଂସସ୍ୟ ଅଭକ୍ଷତ୍ୱେନ ତାର ମାଂସ କିଏ ଖାଇବ ଯେ ତାକୁ ମାରିକି ବିକିବ ତା ମାଂସ କିଏ ଖାଇବ ଖାଇବ ନାହିଁ କେନା ବି କ୍ରୟତ୍ୱା ଆଜି କିଏ କିଣିବ ସିନା ମାଂସ ସିନା ଖାଇଲେ କିଏ କିଣିବ କେତେ ଏବେ ମାଂସ ରେଟ୍ ଅଛି ତେଣୁ ଆମେ ଯେତେବେଳେ ଛାଡ଼ ତେଣୁ ଏହିଭଳି ଭାବରେ ତା ଲୁବ୍ଧ କାହିଁ ସେଇଟା ମାରିବ ତାକୁ ବାନରକୁ ସେ ମାଂସ ତ କିଏ ଖାଇବେନି ତାକୁ ମାରିକି କ'ଣ ଲାଭ ମାରନ୍ତିନି କିନ୍ତୁ ଇଏ ତାଙ୍କୁ ମାରିଲେ ଇଏ ଏଭଳି ଭାବରେ ଲୁବ୍ଧ କ'ଣ ବ୍ୟାଧ ଧର୍ମ ଅଧର୍ମ ବ୍ୟାଧକୁ ମଧ୍ୟ ଧର୍ମ ଗ୍ରହଣ କଲେ ନାହିଁ ଲୁବ୍ଧ ଅଧର୍ମ ଅଧର୍ମ ବୋଲି କୁହାଯିବ ସେଇଟା ଧର୍ମ କୁହାଯିବ ଅଧର୍ମ କୁହାଯିବ ଯାହା କହିଲେ ଚଳିବ ତେଣୁ ଅନ୍ୟ ଧର୍ମ ଖାଲି ସେତିକି ଯଦି ଭ୍ରମଣ କରିବ ଯାହା ଗୋଟେ ଭୁଲ ହେଇଗଲା ତାକୁ ତାକୁ ନା ନା ଆହୁରି ଅଛି ନା କ'ଣ ନା ଅନ୍ୟ ଅଧର୍ମ ଶୁଣୁ ତାହା ଶୁଣ ଆହୁରି କେତେ କ'ଣ ଅଧର୍ମ ସେ କରିଛନ୍ତି ଆହୁରି ଅଧର୍ମ ନା ହଁ ଆହୁରି ଅଧର୍ମ ଅଛି କ'ଣ ସବୁ ନା ସ୍ତ୍ରୀୟ ସୁପର୍ଣ୍ଣଖା କାମୟାମାନ ତମେବ କାମୟାମାନ ତାଂ ବିରୂପାଂ ଛିନ୍ନ କର୍ଣ୍ଣ ନା ଆଶା ମକୃତ ଯେଉଁ ରହିଛନ୍ତି ଏ ସୁପର୍ଣ୍ଣଖା ରାବଣର ଭଉଣୀ ଆସିଥିଲା, ଏତେ ସୁନ୍ଦର ରୂପ ଦେଖିକରି ସେ ତାଙ୍କୁ ଅନୁନୟ ବିନୟ କରିଥିଲା, ମୁଁ ତାଙ୍କୁ ଆପଣଙ୍କୁ ବିବାହ କରିବି, କ'ଣ କିଛି ଭୁଲ କରିଥିଲା ବିବାହ କରିବାକୁ ବେଳେ କ'ଣ କର ଭୁଲ ହେଲା, ଗୋଟେ ବଡ଼ ଦୋଷ ହୋଇଗଲା, ଯଦି କହିଲେ ସୁପର୍ଣ୍ଣଖା କ'ଣ କଲେ ସେ ତାକୁ କାମ ଇଏ ମହାନାମ ତାଙ୍କ ରୂପ ଯିଏ ଦେଖିଲେ ଯିଏ ସେ କାମ କାମ ମୋହିତ ହୋଇଯିବ, ତାଙ୍କ ଏଭଳି ରୂପ ରହିଛି ଯିଏ ସ୍ତ୍ରୀ ଲୋକ ପୁରୁଷ ଲୋକ ତ ଆଉ ଯେତେବେଳେ ଭଗବାନ ଯାଇଥିଲେ ଦଣ୍ଡକାରଣ୍ୟରେ, ଦଣ୍ଡକାରଣ୍ୟରେ ଯେଉଁ ଋଷିମାନେ ଥିଲେ ସେମାନେ ଚାହିଁଥିଲେ ତାଙ୍କ ସଙ୍ଗ କରିବା ପାଇଁ, ଯେମିତି ସ୍ତ୍ରୀ ପୁରୁଷର ସଙ୍ଗ କରେ ସେଇଭଳି ଭାବରେ ଚାହୁଁଥିଲେ, ଭଗବାନ ନୀରବ ରହିଥିଲେ, ନୀରବ ରହିଥିଲେ କହିଲେ ମୌନମ ସମ୍ମତି ଲକ୍ଷଣ, ସମ୍ମତି ପ୍ରଦାନ କରିଥିଲେ, ପରଜନ୍ମରେ ସେ ଭଗବାନ କୃଷ୍ଣ ହୋଇକି ତାଙ୍କ ସହିତ ସଙ୍ଗ କରିଥିଲେ, ଏସବୁ କଥା ରହିଛି। କିନ୍ତୁ ଇଏ ସ୍ତ୍ରୀ ଲୋକ ଜଣେ ସେ ପୁରୁଷ ମୋ ସମ ନା କ'ଣ ମୋ ସମ ନାରୀ ନା ତୁ ସମ ପୁରୁଷ ନା ମୋ ସମ ନାରୀ, ଇଏ ସଂଯୋଗ ବିଧି ବିଚାରୀ ସଂଯୋଗ ଏତେ ଅପୂର୍ବ ସଂଯୋଗ ଆପଣଙ୍କର ଆମର ଦୁଇ ଜଣଙ୍କର ରହିଛି, ତୁମ ଭଳି ପୁରୁଷ ନାହିଁ କି ମୋ ଭଳି ସ୍ତ୍ରୀ ନାହିଁ ସୁନ୍ଦରୀ ନାହିଁ, ତୁମ ଭଳି ପୁରୁଷ ସୁନ୍ଦର ନାହିଁ, ତେଣୁ ଆମର ବିଧି ରଚିତ ହୋଇଛି, ବହୁତ ସୁନ୍ଦର ଯୋଡ଼ି ଆମର ରାଜଜତକ ରାଜଜତକ ରାଜଜତକ। କିନ୍ତୁ ଭଗବାନ କ'ଣ କଲେ ସ୍ତ୍ରୀ ସୁପର୍ଣ୍ଣଖା କାମ ୟାନା, ଭଗବାନ କହିଲେ ନା ନା ମୁଁ ତ ବିବାହ କରିଛି ଆଉ ମୁଁ ଏକ ପତ୍ନୀ ବ୍ରତ ଧାରଣ କରିଛି, ନା ବିବାହ କରିଥିଲେ କ'ଣ ଅଛି, କ୍ଷତ୍ରିୟ ବହୁତ ବିବାହ କରିବେ, ଗୋଟିଏ ବିବାହ କଲେ କ'ଣ ଅଛି, ମୁଁ ତ ମାନେ ଦ୍ୱିତୀୟ ପତ୍ନୀ ହେବି କିଛି ଅସୁବିଧା ନାହିଁ, ନା 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 ମୁଁ ଏକ ପତ୍ନୀ ବ୍ରତ ଧାରଣ କରିଛି, ମୁଁ ଗୋଟେ ବ୍ରତ ଧାରଣ କରିଛି ସେଇଟା ହେଉଛି ଏକ ପତ୍ନୀ, ମୁଁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବି ନାହିଁ, ନା ତାହେଲେ କ'ଣ କରିବ, ନା ଦେଖ ମୋର ସାନ ଭାଇ ସେଇଠି ଅଛି ପାଖରେ ଅଛି, ମୁଁ ଟିକେ କଳା ମୋର ଗୋରା ଅଛି, ସିଏ ହେଉଛି ଗୋରା ତୁ ଗୋରି ସିଏ ବି ଗୋରା, ତା ପାଖକୁ ଯାହା ଗୋଟେ ଚିଠି ସିଏ ଗଲା ପ୍ରଥମେ ଗଲା ସେ ମନା କରିଦେଲେ, ନା ନା ମୁଁ ବିବାହ କରିବି ନାହିଁ, ସେ ପୁଣି ଆସିଲା ଏଠିକି ଦେଖି ନା ନା ସେଇଠିକି ଯାହା ସେ ନା ନା ସେ ପୁଣି ପଠାଇଦେଲେ, ଏ ବିବାହ ଯେତେବେଳେ ହେଲା ବହୁତ ଥର ଗଲା ପରେ ଭଗବାନ ରାମଚନ୍ଦ୍ର ଗୋଟେ ଚିଠି ଲେଖିଦେଲେ, ହଁ ଗୋଟେ କ'ଣ ମେସେଜ୍ ଦେଲେ କ'ଣ, ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଦୁଷାକୁ ବିହର କାନନ କରି ଆଲିଙ୍ଗନକୁ, ଆକୁ ବିଶେଷ ଭାବରେ ଯେଉଁ ଭୁଲ କାନ ସବୁ କରିକି ଆଲିଙ୍ଗନ କରିକି ସବୁ ଭୁଲ ଶ୍ରେଷ୍ଠ ଅଳଙ୍କାର ଏଇଟା ଆମେ ପଢ଼ୁଥିଲୁ ସ୍କୁଲରେ ଶ୍ରେଷ୍ଠ ଅଳଙ୍କାର ଏଇଟା, ତାକୁ ଉପରେ ଗୋଟେ ଅର୍ଥ ଭିତରେ ଆଉ ଗୋଟେ ଅର୍ଥ, ଲକ୍ଷ୍ମଣ ଲକ୍ଷ୍ମଣ ତମେ ଜାଣିଲେ କ'ଣ ଅର୍ଥ, ସେ କ'ଣ କଲେ ନାକ କାନ କାଟିଦେଲେ, ଏଇଟା ବୈଦେଶିକ ବିଳାସରେ ଏଇଟା ବର୍ଣ୍ଣନା କରାଯାଇଛି, ବିହର କାନ ସବୁ ବରେ ଆରମ୍ଭ ହେଇଛି ଅକ୍ଷର ସବୁ ସଙ୍ଗୀତ ସବୁ ଗୀତ, ନାକ କାନ କାଟିଦେଲେ ଏଇଠି ସେ କଥା କୁହାଯାଉଛି, ସୁପର୍ଣ୍ଣଖା କାମୟାନା ଛିନ୍ନ କର୍ଣ୍ଣ କର୍ଣ୍ଣ ନାଶା ମକୃତ, କର୍ଣ୍ଣକୁ କାଟିଦେଲେ ନାଶକୁ କାଟିଦେଲେ, ତା'ର ଯେଉଁ ସୌନ୍ଦର୍ଯ୍ୟ ଥିଲା କାଟିଦେଲେ, ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଲେ, ଅନ୍ୟ ବି କୋପି ତା ନ ସମ୍ଭୁକ୍ତ ଇତି କହୁଛନ୍, ଇଏ ହେଉଛି ତାଙ୍କ କ୍ରୂରତା, ତମେ ଯଦି ବିବାହ କର ନାହିଁ ଲକ୍ଷ୍ମଣଙ୍କୁ ଯଦି ମନା କରିଦେବ ନା ତାକୁ ବିବାହ କର ନା, ତାକୁ କହିଲେ ତାଙ୍କ ସେ ତାକୁ ଅନ୍ୟ କାହାକୁ କି ବିବାହ କରିଥାନ୍ତେ, ଏଭଳି ଭାବରେ ତାଙ୍କୁ କରିଦେଲେ କ'ଣ ବିରୁପା କରିଦେଲେ ଯେ ଆଉ କିଏ ତାଙ୍କୁ ବିବାହ କରିବେ, ଆଉ କିଏ ତାଙ୍କୁ ବିବାହ କରିବେ ନାହିଁ, ଇଏ ତାଙ୍କ କ୍ରୂରତା। ଯଦି ମନେକର ସେ ଯଦି କହିଥାନ୍ତା ହଁ ଠିକ୍ ଅଛି ତମ ବୈରାଗ୍ୟରେ ଏଠି କରିଥାନ୍ତି ନା ସେଥି ନାହିଁ ସ୍ତ୍ରୀ ଜିତ ଅନ୍ୟ ବି କୁ ହଁ ନଚ ଜଟା ବଳକଳ ଧାରିତ ଯେ ବୈରାଗ୍ୟ ତ ଦେଇଥା, ହଁ ହଁ ବୈରାଗ୍ୟ ଅଛି କାଟିଦେଲେ ଅଲଗା କଥା, ବୈରାଗ୍ୟ ଭାବ ଅଛି, ଆମର ଭକ୍ତି ହେଉଛି ବୈରାଗ୍ୟ ବୈରାଗ୍ୟ ବିଦ୍ୟା, ମହାପ୍ରଭୁଙ୍କର ବିଷୟରେ ସର୍ବମ ଭଟ୍ଟାଚାର୍ଯ୍ୟ କହିଛନ୍ତି ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତମେ ଏକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରି ରୂପାଙ୍ଗ ଦୀର୍ଘମ ପ୍ରପଦେ। ବୈରାଗ୍ୟ ବିଦ୍ୟା ଜଣେ ଭଗବାନ ଭକ୍ତି କରୁଛି ମାନେ ବୈରାଗ୍ୟ ଆସିବ, ଭକ୍ତି କରୁଛି ବୈରାଗ୍ୟ ଆସୁନି ମାନେ ଭକ୍ତି ହେଉନାହିଁ, ତେଣୁ ଇଏ ହେଉଛି ଦଶମ ଅପରାଧ। ଭଗବାନଙ୍କଠାରୁ ନାମର ମହିମା ଏତେ ଶ୍ରବଣ କଲା ପରେ ମଧ୍ୟ ବହୁତ ଆସକ୍ତିକୁ ପୂର୍ବବତ୍ ବଜାୟ ରଖିବା, ଭାଗବତ ଭଗବାନ କହିଲେ ସୁତ ଗୋସ୍ୱାମୀ କହିଲେ ବାସୁଦେବେ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟତି ଆସୁ ବୈରାଗ୍ୟମ ଜ୍ଞାନ ଅହିତୁକମ୍। ଭଗବାନଙ୍କୁ ଯଦି ଆମେ ଭକ୍ତି ଯୋଗରେ ଯୁକ୍ତ ହେବା ତାହେଲେ ଏଇ ଦୁଇଟି ଜିନିଷ ଅଟୋମେଟିକାଲି ଆସିବ, ବୈରାଗ୍ୟ ଜ୍ଞାନ ଆସିବ ବୈରାଗ୍ୟ ଆସିବ, ଭକ୍ତିଦେବୀଙ୍କର ଏଇ ଦୁଇଟି ସନ୍ତାନ ଆମର ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ବୁଲୁଥିଲା ବେଳେ ଦେଖିଲେ ବୃନ୍ଦାବନରେ ଜଣେ ତରୁଣୀ କ୍ରନ୍ଦନ କରୁଛନ୍ତି, ତାଙ୍କ ପାଖରେ ଦୁଇଜଣ ବୃଦ୍ଧ ସ୍ୱୟଂ କରୁଛନ୍ତି, ନାରଦ ମୁନି ଆସି ପଚାରିଲେ ହେ ତରୁଣୀ ତୁମେ କାହିଁକି କ୍ରନ୍ଦନ କରୁଛ, ଏ ଦୁଇଜଣ ବୃଦ୍ଧା ବ୍ୟକ୍ତି କିଏ ତମର? ସେ କହିଲେ ମୁଁ ହେଉଛି ଭକ୍ତି ଦେବୀ, ଦ୍ରାବିଡ଼ ମୋର ଉତ୍ପନ୍ନ ହୋଇଥିଲା, ଦ୍ରାବିଡ଼ରେ ଦ୍ରାବିଡ଼ ଦେଶରେ ମୁଁ ଉତ୍ପନ୍ନ ହୋଇଥିଲି। କ'ଣ ହେଲା ମହାରାଷ୍ଟ୍ରରେ ମୁଁ ବୃଦ୍ଧି ହେଲି, କର୍ଣ୍ଣାଟକରେ କ୍ଷୟ ହୋଇଗଲି, ଗୁଜୁରାଟରେ ପୁରା ଜରାଜୀର୍ଣ୍ଣ ହୋଇଗଲି। ଏଇଭଳି ଭାବରେ ମୁଁ ଏଠିକି ଆସିଲା ପରେ ପୁଣି ତରୁଣୀ ହୋଇଗଲି। କିନ୍ତୁ ଇଏ ଦୁଇ ଜଣ ମୋର ପୁଅ ଭକ୍ତି ଏବଂ ବୈରାଗ୍ୟ, ଇଏ ବୃଦ୍ଧା ହୋଇକି ରହିଛନ୍ତି, ହେଇପାରୁନାହାନ୍ତି, ଯୁବକ ହୋଇପାରୁନାହାନ୍ତି। ତେଣୁ ମୁଁ କ୍ରନ୍ଦନ କରୁଛି, ନାରଦିନ କହିଲେ ଠିକ୍ ଅଛି, ମୁଁ ଠିକ୍ କରିଦେବି, ମୁଁ ଭଗବାନ ଦାସ ଠିକ୍ କରିଦେବି, କହି ଯେତେ ମନ୍ତ୍ର ଥିଲେ ପାଠ କଲେ କିନ୍ତୁ କିଛି ହେଲା ନାହିଁ। ଏସବୁ କଥା ବିସ୍ତାର ଭାବ ରହିଛି, ଆମେ ସଂକ୍ଷେପରେ କହିବା। ଅନ୍ତିମରେ ଯେତେବେଳେ ଭାଗବତ କଥା ହେଲା ସେତେବେଳେ ଦୁଇ ଜଣ ପୁଣି ଯୁବକ ହୋଇଗଲେ। ଏ ଆମର କ'ଣ ଯେଉଁ ରହିଛି ପୁରାଣ, ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମାରେ। ଆମେ ଭଗବାନ ଭକ୍ତି କରୁଛେ ମାନେ ଏଇ ଦୁଇଟି ଜିନିଷ ଆସିବ, ଜ୍ଞାନ ଏବଂ ବୈରାଗ୍ୟ। ଜ୍ଞାନ ଏବଂ ବୈରାଗ୍ୟ ଆସୁନାହିଁ ମାନେ ଆମେ ଭକ୍ତି ହେଉନାହିଁ, ଅଦରୱାଇଜ୍ ଆମେ ଯଦି ଦେଖିବା ଏଇଟା କଥା ହେଉଛି କଥା। ତେଣୁ ଇଏ ବୈରାଗ୍ୟ ମାଧ୍ୟମରେ ଯଦି ସେଇଟା କରିଥାନ୍ତି, ଜଟବଳକଳ ଧାରଣ କରିଥିଲେ, ବୈରାଗ୍ୟ ଅଛି ତାକୁ କରିଦେଲେ ନା, ସ୍ତ୍ରିୟା ସ୍ଥିତୟା ଜିତ, ଆଉ ଗୋଟେ ସ୍ତ୍ରୀ ଦ୍ୱାରା ଜିତ ହୋଇକରି ତାଙ୍କ କଥାରେ ତାକୁ କାଟିଦେଲେ, ବିରୂପା କରିଦେଲେ, ନିଜ ସ୍ତ୍ରୀ କଥାରେ ତାକୁ କାଟିଦେଲେ ଏଇଭଳି ଭାବରେ, ତଥା ତତ୍ ପୂର୍ବଜନ୍ମନି ସହ ଏତିକି ସରିବେ ନା, ଆହୁରି ଅଛି ପୂର୍ବ, ଆହୁରି ପୂର୍ବଜନ୍ମ ରହିଛି। କ'ଣ ସତ୍ୟଯୁଗର ଘଟଣା, ଏଇଟା ସପ୍ତମଙ୍କର ଏଇଟା ସପ୍ତମ ସତ୍ୟଯୁଗରେ ଏ ଘଟଣାଟି ହୋଇଥିଲା, ବାମନ ଦେବଙ୍କର ଅବତାର, ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗରେ ହୋଇଥିଲା। ଏଇଟା କ'ଣ ହୋଇଥିଲା ନା, ତଥା ପୂର୍ବଜନ୍ମନି ସହ ବ୍ରାହ୍ମଣ ଅଭୂତ ତଥାପି, ବ୍ରାହ୍ମଣ କୋଳରେ ଜନ୍ମ ହୋଇଥିଲେ କିନ୍ତୁ ବ୍ରାହ୍ମଣ ଧର୍ମ ଶାନ୍ତି ଅକୈତବିକ ପରିତ୍ୟାଜ୍ୟ, ବ୍ରାହ୍ମଣ ଯେଉଁ ଧର୍ମ ରହିଛି ଭଗବତ ଗୀତାରେ କୁହାଗଲା, ବ୍ରାହ୍ମଣ ଧର୍ମ କ'ଣ, ସମ ତମ ତପ ଶୌଚ କ୍ରାନ୍ତି ଆର୍ଯ୍ୟବଚ ଜ୍ଞାନ ବିଜ୍ଞାନ ଆସ୍ତିକ୍ୟ ବ୍ରହ୍ମକର୍ମ ସ୍ୱଭାବଜମ ଆର୍ଯ୍ୟବମ ସିମ୍ପ୍ଲିସିଟି, ଏ ସିମ୍ପ୍ଲିସିଟିକୁ ତ୍ୟାଗ କରିଦେଲେ, ଶାନ୍ତି ଶାନ୍ତିକୁ ତ୍ୟାଗ କରିଦେଲେ, ଅକୈତବ ଶାନ୍ତି ଅକୈତବ, କୈତବ କ'ଣ ମାନେ ସତ୍ୟକୁ ଗ୍ରହଣ କଲେ ନାହିଁ, ଅସତ୍ୟକୁ ଗ୍ରହଣ କଲେ, ଅକୈତବ ଅକୈତବ ଭାବରେ କ'ଣ କଲେ, କୈତବ ଧର୍ମ ଅକୈତବ ନୁହଁ, କୈତବ ଧର୍ମ କ'ଣ କଲେ ନା ପରିତ୍ୟାଜ୍ୟ ଶାନ୍ତି ଅକୈତବ ଏସବୁ ଧର୍ମକୁ ପରିତ୍ୟାଗ କରି କ'ଣ କଲେ ନା ଅଶାନ୍ତି ଅକୈତବ ଧର୍ମକୁ ଧାରଣ କଲେ, କ'ଣ କଲେ ନା ବଳିଂ ପରମା ଧାର୍ମିକ ମପି, ପରମ ଧାର୍ମିକ ବଳି ଯେତେ ଅଧାର୍ମିକ ହୋଇଥାନ୍ତା ଅଲଗା କଥା, ଧାର୍ମିକ ବ୍ୟକ୍ତି ସିଏ ବଳି ମହାଜନରେ ପରିଣତ ହେଲେ, ସିଏ ମହାଜନ ବଳି ପରମ ଧାର୍ମିକ ମପି ତଥାପି ବଳିଂ ତତ୍ ପୂଜୋପହାରମ, ପୁଣି ସିଏ ଏକରେ ଏକ ଧାର୍ମିକ ବ୍ୟକ୍ତି, ପରମ ଧାର୍ମିକ, ଖାଲି ଧାର୍ମିକ ନୁହଁ ପରମ ଧାର୍ମିକ, ଦୁଇରେ କ'ଣ ନା ତଥାପି ବଳିଂ ତତ୍ ପୂଜୋପହାରମ ଅତ୍ୱା, ମାଗିଲେ ତିନି ପାଦ ଭୂମି ଛଡ଼ନା କରି ମାଗିଲେ, ତିନି ପାଦ ଛୋଟ ଛୋଟ ପାଦ ଦେଖିଲେ, ସମିତାନି ପଦମ ମମ ବୋଲି କହିଲେ, ପଦକୁ ଦେଖିକି କହିଲେ ଛୋଟ ଛୋଟ ପାଦ ଏଇ ମୋ ପାଦରେ ନେବି, କିନ୍ତୁ ନେଲା ବେଳକୁ ସେ ପାଦ ଛାଡ଼ିଦେଲେ, ବିରାଟ ବିରାଟ ପାଦ ନେଲେ, ଲୋଭି ଭଳି ଦେଲେ, ଲୋଭି ଦେଲେ ସିଏ ଏଇ ବ୍ରାହ୍ମଣ ଧର୍ମ ସନ୍ତୋଷତା ଛାଡ଼ିଦେଲେ, ତ୍ୟାଗ କରିଦେଲେ, ଅସନ୍ତୋଷ ହୋଇଗଲେ, ବିରାଟ ବିରାଟ ପାଦରେ ମାପିକି ନେଇଗଲେ, ତାପରେ ପୂଜପାହାର କତ୍ୱା, ପୂଜପାହାର ଗ୍ରହଣ କରିଦେଲେ, ଯାହା ଦେଲେ ସବୁ ନେଇଗଲେ, ତିନି ପାଦ ଭୂମି ନେଇଗଲେ, ତିନି ପାଦ ତିନି ଲୋକକୁ ନେଇଗଲେ, ତାପରେ କ'ଣ କଲେ ଭୁକ୍ତା ପିଷ୍ଟପାତ ଚଲୁକ୍ୟ ରାଜ୍ୟ ଦୀକ୍ଷଣ ତତ୍ରାବି ସବୁକିଛି ନେଇଗଲେ, ପୁଣି ତାଙ୍କୁ ଚାପିଦେଲେ, ତଳକୁ ଚାପିଦେଲେ, ଭୂ ବିବରକୁ ଚାପିଦେଲେ, ଇଏ ତାଙ୍କର ଏଇଭଳି ଭାବରେ ବ୍ରାହ୍ମଣ ହେଇକରି ଏଭଳି ଭାବେ ଧାଙ୍କବତ ମାନେ କାକବତ କାଉ ଭଳି ଆମେ କହିଲୁ, କାଉ ଭଳି ରହିଛି କଥା। ତେଣୁ ତସ୍ମାତ୍ ତେଣୁ ହେ ପୂର୍ବ ପୂର୍ବ ଜନ୍ମ ଯଦି ଚିନ୍ତା ଜଣେ କରିବା, ଆଉ କିଏ ତାଙ୍କ ଘରେ ବାପରେ ବାପ ସେଭଳି ବ୍ୟକ୍ତି ସହିତ ବନ୍ଧୁତା ନା, କେବେ ନୁହଁ କେବେ ନୁହଁ। ତସ୍ମାତ୍ ତେଣୁ ଏ କ'ଣ ତସ୍ମାତ୍ ଅର୍ଥ ହେଉଛି, ଏଇଟା ଗୋଟେ ତାକୁ କ'ଣ ଏଇଟାକୁ କ'ଣ ତାକୁ କହନ୍ତି
ଇଏ ସିଦ୍ଧାନ୍ତ ତସ୍ମାତ୍ ଏହି କାରଣରୁ ଆମେ ଏଥିପାଇଁ ଏଇଟା କଲେ ତସ୍ମାତ୍ ତେଣୁ ତସ୍ମାତ୍ କୁହାଗଲା ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ କହିଲେ ଅସୁରମାନଙ୍କର ସବୁ ଗୁଣ କହିଦେଲେ ଦେବତାମାନଙ୍କ ଗୁଣ କିଛି କହିଲେ ତିନୋଟି ଶ୍ଳୋକରେ ଆଉ ସବୁ ଦେବତାମାନଙ୍କର ଚବିଶଟି ଶ୍ଳୋକରୁ ଆଉ କୋଡ଼ିଏଟି ଶ୍ଳୋକରେ କହିଦେଲେ ଅସୁରମାନଙ୍କର ସବୁ ସମ୍ପଦ ରହିଛି ବି କେୟାରଫୁଲ୍ କହିବାର ଉଦ୍ଦେଶ୍ୟ ବି କେୟାରଫୁଲ୍ ନର୍କରକୁ ଦ୍ୱାର ଏସବୁ ନର୍କରକୁ ନେଇଯିବ ତୁମକୁ ବି କେୟାରଫୁଲ୍ ତେଣୁ ଅନ୍ତିମରେ କହିଲେ ତସ୍ମାତ୍ ତସ୍ମାତ୍ ଶାସ୍ତ୍ର ବିଧି ମୁତ୍ସୃଜ୍ୟ ବର୍ତ୍ତତେ କାମ କାରତ ନ ସୁଧି ମହାପ୍ନତି ନ ସୁଖମ୍ ନ ପରାମ ଗତିମ୍ ତସ୍ମାତ୍ ଏଇ କହିଲେ ତେଣୁ ଶାସ୍ତ୍ରବିଧି ଅନୁସରଣ କରି ନକରି ଯେ କାର୍ଯ୍ୟ କରିବ ସେମାନେ କେବେ ହେଲେ ସୁଖ ପ୍ରାପ୍ତ ହୋଇପାରିବେ ନାହିଁ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ ଏ ଶ୍ରେଷ୍ଠ ଗତି କଥା କ'ଣ କହିବା ତସ୍ମାତ୍ ଏଇସବୁ ରହିଛି ବହୁ ସ୍ଥାନରେ ତସ୍ମାତ୍ ଶବ୍ଦ ବ୍ୟବହାର କରାଯାଇଛି ସୁଖଦେବ ଗୋସ୍ୱାମୀ ମଧ୍ୟ ପ୍ରଥମେ ସେ କଥା କହିଲେ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ କହିଲେ ଲୋକମାନେ ଯାହା କରିବା କଥା ନୁହଁ କରୁଛନ୍ତି ତେଣୁ ତସ୍ମାତ୍ ଶବ୍ଦ କହିଲେ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଯଥା ଅଭୟମ୍ ଯେଉଁମାନେ କରୁଣାରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ସେମାନେ ହରିଙ୍କର ସବୁବେଳେ ତାଙ୍କ ବିଷୟରେ ଶ୍ରବଣ କରିବେ କୀର୍ତ୍ତନ କରିବେ ସ୍ମରଣ କରିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ତେଣୁ ରାଧାରାଣୀ ସିଦ୍ଧାନ୍ତ ଦେଲେ ବର୍ତ୍ତମାନ ପୂର୍ବଜନ୍ମ ସବୁ ଆଲୋଚନା କରିଦେଲେ ପୂର୍ବଜନ୍ମ ସତ୍ୟଯୁଗରୁ ଆରମ୍ଭ କରି ତେଟା ଦ୍ୱାପର ସବୁକିଛି ଜାଣିଛନ୍ତି ସିଏ ତେଣୁ ଏହିଭଳି ଭାବରେ କଠୋର ସିଏ ଖାଲି ଏଇ ଜନ୍ମରେ କଠୋର ଥିଲେ ତା ନୁହଁ ସବୁ ଆଲୋଚନା କରିକିରି ବର୍ତ୍ତମାନ ସିଦ୍ଧାନ୍ତ ତସ୍ମାତ୍ ଅସିତ ଅସିତସ୍ୟ ଅସିତ କହିଲେ କଳା ବର୍ଣ୍ଣ ଅସିତର ବିଭିନ୍ନ ଅର୍ଥ ରହିଛି ଗୋଟିଏ ବର୍ଣ୍ଣ ହେଉଛି କଳା ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏ ବର୍ଣ୍ଣନା କରାଯାଇଛି କୃଷ୍ଣ ଏବଂ ବଳରାମ କୃଷ୍ଣ ଏବଂ ବଳରାମ ଏଇଟାକୁ ଅସିତ ବୋଲି କୁହାଯାଏ ଅସିତ ଅସିତ ଆଉ ଧଳା ଏବଂ କଳା ବାଳ ଗୋଟେ ରହିଛି ରହିଛି ଇଏ କଥାରେ ଲୋକ ଅପବାଦ ରହିଛି ଲୋକ କଥା ଲୋକମାନଙ୍କ କଥା ଏଇଭଳିଆ ରହିଛି କୃଷ୍ଣ ମହାବିଷ୍ଣୁ ମହାବିଷ୍ଣୁ ଦୁଇଟି କେଶ ଫିଙ୍ଗି ଦେଇଥିଲେ ସେ ଯେଉଁ ଗୋଟେ କଳା ଗୋଟେ ଧଳା ମହାବିଷ୍ଣୁଙ୍କର ଥିଲା ଗୋଟେ କଳାରେ ହେଲେ କୃଷ୍ଣ ଆସିଲେ ଧଳାରେ ହେଲେ ବଳରାମ ଆସିଲେ ଏ ମହାବିଷ୍ଣୁଙ୍କର କଳାରେ ସବୁ ଆସିଛନ୍ତି ଏ ଦୁଇ ଜଣ ଭଗବାନ ଅବତାର ତା'ର ଅର୍ଥ ଅଲଗା ଅସିତ ଆଉ ଗୋଟେ କ'ଣ ରହିଛି ଏଇଟା ଦ୍ୱିତୀୟ ସ୍କନ୍ଦରେ ସେ ଶ୍ଳୋକଟି ଅଛନ୍ତି ତା'ର ଅର୍ଥକୁ ଲୋକମାନେ ଏଇ ଭଳିଆ ବୁଝନ୍ତି କିନ୍ତୁ ତା'ର ଅର୍ଥ ସେଇଟା ନୁହଁ ଯାହା ବି ହେଉ ଅସିତ କହିବାର ଉଦ୍ଦେଶ୍ୟ ହେଉଛି ଅସିତ ହେଉଛି ଗୋଟେ ରଙ୍ଗ ହେଉଛି କଳା ଅସିତର ଅର୍ଥ ହେଉଛି ଗୋଟେ କଳା ବର୍ଣ୍ଣ କଳା କଳା ରଙ୍ଗ ତେଣୁ ସେ କଳା ବ୍ୟକ୍ତିପ୍ରତି ଅସିତ ତସ୍ମାତ୍ ଅସିତସ୍ୟ କୃଷ୍ଣ ବର୍ଣ୍ଣ ତସ୍ୟ ସଖେଇ ସର୍ବେ ସର୍ବେ ଏବ ଅସ୍ମାକମ୍ ଗୌରୀଣାନ୍ ତତ୍ ସମ୍ବନ୍ଧୀନ ସଖ୍ୟସ ଯାବନ୍ତ ପ୍ରଭେଦ ଆମେ ଗୌରୀ ଆମେ ଗୌରୀ ଆଉ ସେ କଳା ବ୍ୟକ୍ତି ସହିତ କାହିଁକି ସମ୍ବନ୍ଧ ରଖିବା ଗୌରୀଣା ଅସିତ ଏକ ବଚନ କୁହାଗଲା ଗୌରୀଣା ବହୁ ବଚନ କୁହାଗଲା କାହିଁକି ନା ସିଏ ଏକ କିନ୍ତୁ ଆମେ ବହୁତ ଅଛୁ କୋଟି କୋଟି ଗୋପୀ ଅଛନ୍ତି ତ୍ରିଶତ କୋଟି ଗୋପୀ ଗୋଟି କୁହାଯାଇଛି କିଏ କେତେ ପ୍ରକାର ସଂଖ୍ୟା ସବୁ କହୁଛନ୍ତି ଭକ୍ତିନାଥ ଠାକୁର କହିଲେ ଶହେ କୋଟି ଗୋପୀ ଇଏ କହିଛନ୍ତି ତ୍ରିଶତ କୋଟି ଗୋପୀ ତିନିଶହ କୋଟି ଗୋପୀ କିଏ କେତେ ପ୍ରକାର ସଂଖ୍ୟା ସବୁ କୁହାଯାଇଛି ଯାହା ବି ହେଉ ଏ ବହୁ ବଚନ କୁହାଯାଇଛି ଗୌରୀଣାଙ୍କ ସମ୍ବନ୍ଧୀୟ ସଖ୍ୟସ ଯାବନ୍ତ ପ୍ରଭେଦ ଏସବୁ ଆମେ ବହୁତ ପ୍ରଭେଦ ରହିଛି ଏଇଟା ଠିକ୍ ହେବ ନାହିଁ ସେଥିପାଇଁ ବହୁ ବଚନ କୁହାଗଲା ଗୌରୀଣା ତେଣୁ ଅସିତାହା ଖଳୁ ଶୁଦ୍ଧ ଚିତା ଭବନ୍ତି ଅସିତାହା କହିଲେ ଅଶୁଦ୍ଧ ଚିତା ଅସିତାର ଆଉ ଗୋଟେ ଅର୍ଥ ଅଶୁଦ୍ଧ ଅଶୁଦ୍ଧ ଶୁଦ୍ଧ ଚିତ୍ତ ନୁହଁ ଅଶୁଦ୍ଧ ଚିତ୍ତ ତାଙ୍କର ଶୁଦ୍ଧ ନୁହଁ ଅଶୁଦ୍ଧ ଅଶୁଦ୍ଧ ଚିତା ଭବନ୍ତି ଇତି ତେଭ୍ୟୋ ଯଦି କୁହାଯିବ ଅଶୁଦ୍ଧର ଅର୍ଥ ହେଉଛି ଅଶୁଦ୍ଧ ଚିତା ଯଦି ରାଧାରଣୀ କହିବେ ସେଥିପାଇଁ ଭୟସ୍ୟା ଅବଶ୍ୟ ତା ବ୍ୟତୀତ ତେଣୁ ଅଶୁଦ୍ଧ ଚିତ୍ତ ତେଣୁ ଆମ ଭୟ ବଢ଼ିଯାଉଛି ଆହୁରି ଅଶୁଦ୍ଧ ବ୍ୟକ୍ତି ସିଏ ଅଶୁଦ୍ଧ ଚିତ୍ତ ନନୁ ଭୀକ୍ମ ପରନିନ୍ଦା କରନ୍ତି କିଂ ଶୁଦ୍ଧ ଚିତ୍ତ ତମେ ଯେଉଁ ରାଧାରାଣୀ ଆପଣ ଯେଉଁ ତାଙ୍କର ନିନ୍ଦା କରୁଛନ୍ତି ଶୁଦ୍ଧ ଚିତ୍ତ ଆପଣଙ୍କର ଶୁଦ୍ଧ ଚିତ୍ତ ତାଙ୍କୁ ଅଶୁଦ୍ଧ ଚିତ୍ତ ବୋଲି କହୁଛ ଆପଣଙ୍କର ଶୁଦ୍ଧ ଚିତ୍ତ ଆପଣ ତାଙ୍କ ନିନ୍ଦା କରୁଛନ୍ତି ନିନ୍ଦା କରୁଛନ୍ତି ଶୁଦ୍ଧ ଚିତ୍ତ ବ୍ୟକ୍ତି କାହାର ନିନ୍ଦା କରିପାରିବ ଏ ଗୋଟେ ଶାସ୍ତ୍ରରେ ଗୋଟେ ରହିଛି ନ ପ୍ରଶଂସେତ୍ ନ ଗାରହେତ୍ ପର ସ୍ୱଭାବ କର୍ମଣି ନ ପ୍ରଶଂସେତ୍ ନ ଗାରହେତ୍ ପର ସ୍ୱଭାବ ବା କର୍ମକୁ ଇଏ ହେଉଛି ନିୟମ ହେଉଛି ଏଇଟା, ତାକୁ ପ୍ରଶଂସା କରିବେ ନାହିଁ କି ନିନ୍ଦା କରିବେ ନାହିଁ, ଏସବୁ ଗୋଟେ ଅଛନ୍ତି ଏକାଦଶ ସ୍କନ୍ଧରେ ଏଇଟା ଅଛନ୍ତି, ଅଠେଇଶ ଅଧ୍ୟାୟରେ ଗୋଟେ ଅଛନ୍ତି ଏଇଟା ପର ସ୍ୱଭାବ କର୍ମଣି ନ ପ୍ରଶଂସକ ନ ଗାରହିତ। ଆଉ ତମେ ତମର ଶୁଦ୍ଧ ଚିତ୍ତ କି ତମେ କାହିଁକି ତାଙ୍କର ଶୁଦ୍ଧ ଚିତ୍ତକୁ ବିଷୟରେ ଏତେ ନିନ୍ଦା କରୁଛ? ହଁ ଯଦି କହୁଛନ୍ତି ଏଇଟା ତସ୍ୟ କଥା କଥାୟା ପ୍ରତିଜନ୍ମ ଚରିତ୍ର ସାର୍ଥ ବ୍ୟାଖ୍ୟା ଦୁଶ୍ଚର୍ଯ୍ୟ, ତାଙ୍କର କଥାକୁ ତ୍ୟାଗ କରିହେବ ନାହିଁ। ତାଙ୍କର କଥା ଏଭଳି ସେ ନିଷ୍ଠୁର ହେଲେ ମଧ୍ୟ ତାଙ୍କର କଥା ବହୁତ ସୁନ୍ଦର ବହୁତ ମଧୁର। ତବ କଥା ମୃତମ ତତ ଜୀବନ କବି ଭିରିଡ଼ିତମ କର୍ମ ସାପହଂ ଶ୍ରବଣ ମଙ୍ଗଳମ ଶ୍ରୀମଦାତତମ ଭୂମି ଗୁଣ କହୁଛନ୍ତି। ଭଗବାନ କଥା ଯେଉଁ ଶୁଣନ୍ତି କ'ଣ ହୁଏ ଭଗବାନ କଥାରେ? ଏଠି ଖାଲି କଥା କୁହାଗଲା, କଥା ଅର୍ଥ ବୋଲି ରହିଛି, ଅର୍ଥରେ ମଧ୍ୟ ଅର୍ଥ ରହିଛି, କାହିଁକି କଥା ଅର୍ଥ ବୋଲି କୁହାଗଲା? କଥା ଶୁଣିଲେ କ'ଣ ହୁଏ? ବହୁତ ତା'ର ରହିଛି, କଥାର ପ୍ରଭାବ ବହୁତ ରହିଛି, ଭାଗବତ ବର୍ଣ୍ଣନା କରାଯାଇଛି, ଅନ୍ୟ ଶାସ୍ତ୍ରମାନେ ବର୍ଣ୍ଣନା କରାଯାଇଛି। ତେବେ ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ଗୋଟେ କଥା କହିଛନ୍ତି ଯେ ଯତ୍ ଶୁଣନ୍ତୁ, ଯେଉଁ କଥା ଶୁଣିବା ମାତ୍ରେ କ'ଣ ହୁଏ? ଅପୈତି ଅରତି ବିତୃଷ୍ଣା, ଭଗବାନ କଥାରେ ଯେଉଁ ରତି ଆସୁନାହିଁ ବା ଆଗ୍ରହ ତୃଷ୍ଣା ଆସୁନାହିଁ, ଆଗ୍ରହ ଆସୁନାହିଁ, ସେଇଟା କାଟିଦିଏ। ଭଗବାନ କଥା ଶୁଣିଲା ମାନେ ଭଗବାନ କଥା ପ୍ରତି ରତି ଆସିବ ବା ତୃଷ୍ଣା ଆସିବା ଆସିବ, ଆଗ୍ରହ ଆସିବ ଶୁଣିବା ପାଇଁ। ଯତ୍ ଶୁଣନ୍ତି ଅପୈତି ଅରତି ବିତୃଷ୍ଣା, ତାପରେ ସତ୍ୱଂଚ ଶୁଦ୍ଧେତି, ଆମ ହୃଦୟକୁ ଶୁଦ୍ଧ କରେ ସିଏ, ସତ୍ୱଂଚ ଶୁଦ୍ଧେତି ଅଚିରେଣ ପୁଂସା, ଖୁବ୍ ଶୀଘ୍ର ଆମର ହୃଦୟକୁ ଶୁଦ୍ଧ କରେ। ଯତ୍ ଶୁଣନ୍ତୁ ଅପେତି ଅରତି ବିତୃଷ୍ଣା, ଆଉ କ'ଣ କହୁଛନ୍ତି ଭୁଲିଗଲେଣି, ଯତ୍ ଶୁଣନ୍ତି ଅପେତି ଅରତି ବିତୃଷ୍ଣା, ତାପରେ ସତ୍ୱଙ୍କ ଶୁଦ୍ଧତି ଅଚିରେଣ ପୁଂସା, ଆଉ କ'ଣ ନା ଭକ୍ତି ହରଉ ତତ୍ ପୁରୁଷେଶ ସକ୍ଷମ, ହରିଙ୍କ ପ୍ରତି ଭକ୍ତି ଆସିବ, ଭକ୍ତି ହରଉ ତତ୍ ପୁରୁଷେଶ ସକ୍ଷମ। ତତ୍ପୁରୁଷ କହିଲେ ତତ୍ପୁରୁଷ ଷଷ୍ଠୀ ନା କ'ଣ, ତତ୍ପୁରୁଷ ଅର୍ଥ ହେଉଛି ତାଙ୍କର ତାଙ୍କର ନିଜଧନ ତତ୍ପୁରୁଷ, ତାଙ୍କ ପ୍ରତି ଆମର ସଖ୍ୟ ଭାବ ଆସିବ, ମୈତ୍ରୀ ଭାବ ଆସିବ, ତତ୍ପୁରୁଷଙ୍କ ସଖ୍ୟ ତଦେବ ହାରଂ ବଦମନ ସୁଚେତ। ତେଣୁ ଏଇ ଯେଉଁ ଭଗବାନ କଥା, ଇଏ ହେଉଛି ହାର ବୈକୁଣ୍ଠ, ଆମର ଗୋଟେ ଭକ୍ତିମନ ଠାକୁର ଲେଖିଛନ୍ତି କ'ଣ ବୈଷ୍ଣବ କଣ୍ଠ ହାର ନା କ'ଣ ଗୋଟେ ରହିଛି, ସଙ୍ଗୀତ ରଚନା କରିଛନ୍ତି ବୈଷ୍ଣବ କଣ୍ଠ ହାର, ସବୁ ଶ୍ଳୋକ ବିଷୟରେ ଦେଇଛନ୍ତି, ବହୁତ ଇମ୍ପୋର୍ଟାଣ୍ଟ ଶ୍ଳୋକ ସବୁ ଦେଇକି କରିଛନ୍ତି ସେଇଟା ବୈଷ୍ଣବ କଣ୍ଠ ହାର। କଣ୍ଠର ହାର କ'ଣ, ଏ କଣ୍ଠରୁ ଭଗବାନ କଥା ଆସିବ, ଇଏ ହେଉଛି ହାର ତାଙ୍କର ବୈଷ୍ଣବ କଣ୍ଠ। ଏ ସୁନାର ହାର ପିନ୍ଧିଲେ ସେଇଟା କ'ଣ ହାର, ଇଏ ହାର କଣ୍ଠ ହାର, କଣ୍ଠରେ ସେସବୁ ରହିଛି, ହାର ଭଳି ରହିଛି ଶୋଭନୀୟ, ଏ କଣ୍ଠରେ ଶୋଭନୀୟ ହେଉଛି ଏଇଟା କଥା। ଭଗବାନ କଥା ବାହାରିବ ତାଙ୍କ ପାଟିରୁ, ତାଙ୍କ ମୁଖରୁ ଭଗବାନ କଥା ଆସିବ, ଆଉ କିଛି ଆସିବ ନାହିଁ, ଇଏ ତାଙ୍କର ହାର, ତାଙ୍କର କଣ୍ଠ ଏଇଭଳି ଭାବେ ଶୋଭନୀୟ, କଣ୍ଠ ତାଙ୍କର ଶୋଭନୀୟ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ତଦେବ ହାରଂ ବଦମନ୍ୟ ସେଚେତ, ତେଣୁ ସେଇ କଥାକୁ ଆପଣ କୁହନ୍ତୁ, ଏଇଭଳି ଭାବରେ ତାଙ୍କୁ ଉତ୍ସାହିତ କରୁଛନ୍ତି। ଶ୍ରୋତା ମଧ୍ୟ ବକ୍ତାଙ୍କୁ ଉତ୍ସାହିତ କରିବେ, ଖାଲି କିଏ ନୁହଁ, ଖାଲି ଶ୍ରୋତା ରହିବେ, ଖାଲି ବକ୍ତା କହିଚାଲିଥିବେ, ଉତ୍ସାହ, ଏଇଟା ଉତ୍ସାହ, ପରୀକ୍ଷିତ ମହାରାଜ ମଧ୍ୟ ମଧ୍ୟ ଉତ୍ସାହ ଦେଉଛନ୍ତି, ସୁଖଦେବ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀ ଏମିତି ରହିଛନ୍ତି, ଉତ୍ସାହିତ ହୋଇକି ରହିଛନ୍ତି। ତେଣୁ ଏଇଟା ଅସିତ ଅନୁଭକ୍ଷ୍ୟମ ତସ୍ୟ କଥାୟା ପ୍ରତିଜନ୍ମ ଚରିତ୍ର ସାଧ, ଭଗବାନ କଥା ଶୁଣିବାରେ ବହୁତ ରହିଛି, ବହୁତ ତା'ର ପ୍ରଭାବ ରହିଛି ଭଗବାନ କଥା, ଏଇ ଶୁଣିବାରୁ ହିଁ ଆରମ୍ଭ ହୁଏ ଭକ୍ତି, ଭଗବାନ କଥାରେ ଏତେ ଶକ୍ତି ରହିଛି। ଭଗବାନ ଏବଂ ଭଗବାନ କଥା ଭିତରେ କୌଣସି ତଫାତ ନାହିଁ, ଭଗବାନ କହିଲେ ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନା ହୃଦୟ ନଚ ମଦ୍ଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ, ଭଗବାନ ବୈକୁଣ୍ଠରେ ନଥାନ୍ତି ବା ଯୋଗୀମାନଙ୍କ ହୃଦୟରେ ନଥାନ୍ତି, ଭଗବାନ କଥା ଯେଉଁଠି ହେଉଥାଏ ଭଗବାନ ସେଇଠି ଥାଆନ୍ତି। ତତେ ତିଷ୍ଠାମି ନାରଦ, ମୁଁ ସେଇଠି ରୁହେ। ତେଣୁ ଭଗବାନ କଥାରେ ଭଗବାନ ରୁହନ୍ତି। ଭଗବାନ କଥା ହେଉଛି ଅମୃତ, ଭଗବାନ ଓ ଭଗବାନ କଥା ଭିତରେ କୌଣସି ତଫାତ ନାହିଁ। ତେଣୁ ବର୍ଣ୍ଣନା କରାଯାଇ କଥା ହେଉଛି, କଥା ଅର୍ଥ ଶବ୍ଦ ଲାଗିଲା, ଖାଲି କଥା କୁହାଗଲାନି, ଦୁଶ୍ଚର୍ଯ୍ୟ ତତ୍ କଥା ଅର୍ଥ, ଇଏ କଥା ହେଉଛି ଅର୍ଥ, ଇଏ କଥା ହେଉଛି ଅର୍ଥ, ପରମାର୍ଥ, ପରମାର୍ଥ ହେଉଛି ଏଇଟା, ଧର୍ମ ଅର୍ଥ କାମ ମୁଖ୍ୟ, ଇଏ ହେଉଛି କ'ଣ, ଇଏ ହେଉଛି ଚାରି ପୁରୁଷାର୍ଥ, କିନ୍ତୁ ଭଗବାନ କଥା ଇଏ ହେଉଛି ପଞ୍ଚମ ପୁରୁଷାର୍ଥ, କଥା ହେଉଛି ଅର୍ଥ, ଏଇଟାକୁ କେହି ତ୍ୟାଗ କରିପାରିବେ ନାହିଁ। ଯେଉଁମାନେ କେଉଁମାନେ ଯେଉଁମାନେ ଶୁଦ୍ଧ, ଯେଉଁମାନେ ହୃଦୟ ଶୁଦ୍ଧ ହୋଇଯାଇଛି, ପବିତ୍ର ହୋଇଯାଇଛନ୍ତି, ସେମାନେ ଭଗବାନ କଥାକୁ ସବୁବେଳେ ଗାହାଣ କରନ୍ତି, ସବୁବେଳେ ଗାହାଣ କରନ୍ତି। ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ ତସ୍ୱମାମୃତ୍ୟଂ ଦୃଶ୍ୟନ୍ତି ଚ ରମନ୍ତି ଚ, ଭଗବାନ କଥାରେ ଏହିଭଳି ଭାବରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ତୁଷ୍ୟନ୍ତି ତୁଷ୍ଟ ହୋଇଯାଆନ୍ତି ଏବଂ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଦୁଇଟି ଜିନିଷ ରହିଛି, ତୁଷ୍ୟନ୍ତି ଚ ରମନ୍ତି ଚ, ଚ ଶବ୍ଦରେ ଆହୁରି କିଛି ରହିଲା, ଦୁଇଟି ଚ ଶବ୍ଦ ବ୍ୟବହାର କରାଗଲା, ଯେତେ ପ୍ରକାର ଆନନ୍ଦ ରହିଛି ସେମାନେ ପ୍ରାପ୍ତ ହୁଅନ୍ତି। ଆନନ୍ଦାମ ବୁଦ୍ଧିବର୍ଦ୍ଧନମ, ଆନନ୍ଦାମ ବୁଦ୍ଧିବର୍ଦ୍ଧନମ। ତେଣୁ ଇଏ ଭଗବାନ ତ ସେ ଦୁଶ୍ଚର୍ଯ୍ୟ ତ୍ୟାଗ କରିପାରିବେ ନାହିଁ, କଥା ଅର୍ଥ ଏଇ ସେଇ କଥା କହି କହିକି ରାଧାରାଣୀ ତାଙ୍କର ସମୟ ବିତାଉଥିଲେ ତାଙ୍କର କଥାରେ। ତେଣୁ ଏ ଯେଉଁ ରହିଛି ତ କଥାୟାନ୍ କ'ଣ ଅସିଧା ଫଳୁ ନନୁ କଥାୟା ପ୍ରତିଜନ୍ମ ଚିତ୍ର ସ୍ୱାର୍ଥ ବ୍ୟାଖ୍ୟା ଦୁଶ୍ଚର୍ଯ୍ୟ ସୋ ଅସ୍ମାନ ଏବଂ ଦୁଃଖ ଅଛି, ଯଦିଓ ଦୁଃଖ ଦେଉଛନ୍ତି ତାହାକୁ ତ ଗୋଟେ ଶ୍ଳୋକ ଅଛି, କିନ୍ତୁ ସୁନ୍ଦର ଶ୍ଳୋକ ମୋତେ ମନେ ପଡ଼ିଲା ଏବେ, ଲାଷ୍ଟକୁ ଅଛି ଏଇଟା, ଦ୍ୱାଦଶକନ୍ଧରେ ଅଛି ଏଇଟା, ଭଗବାନ କଥା ଏଭଳି, ଭଗବାନ କଥା ଏଭଳି, ଏ ପରେ ଆସିବେ କଥା, ପରେ ଆସିବେ କଥା, ଭଗବାନ କଥା ଏଭଳି ଯେ କ'ଣ ନା କ'ଣ ସେ ଶ୍ଳୋକ ହଁ ସେଇଟା ହେଉଛି ଦ୍ୱାଦଶ କନ୍ଦରେ ନା ଏକାଶ ଦ୍ୱାଦଶ କନ୍ଦରେ ଅଛି ଏଇଟା, ଦ୍ୱାଦଶ କନ୍ଦ ଲାଷ୍ଟକୁ ସେଇଟା ଅଛି ଅବିସ୍ମୃତି ସରି ତଦେବ ରମ୍ୟଂ ରୁଚିରଂ ନବଂ ନବଂ ବାର ବାର ପଚାଶ ଏ ଶ୍ଳୋକଟି ରହିଛି। ତଦେବ ତଦେବ କହିଲେ ସେଇ କଥା, ତଦେବ ନିଶ୍ଚିନ୍ତ ଭାବରେ ସେଇ କଥା, ରମ୍ୟଂ ବହୁତ ଆନନ୍ଦ ପ୍ରଦାନ, ରମ୍ୟଂ ବହୁତ ଆନନ୍ଦ ରମଣୀୟ, ବହୁତ ଆନନ୍ଦ ମନୋହର କଥା ସିଏ, ଏବଂ ରୁଚିରଂ ବହୁତ କ'ଣ ଆକର୍ଷଣୀୟ, ରମ୍ୟଂ ରୁଚିରଂ ନବଂ ନବଂ ସେଇ କଥା, ସେଇ କଥା ସବୁବେଳେ ନୂତନ ନୂତନ ଲାଗୁଥିବ, ନବଂ ନବଂ ସେଇ କଥା ନବମ ନବମ ଲାଗୁଥିବ। ତଦେବ ସସ୍ୱନ୍ ମନସ ମହୋତ୍ସବ ସେଇ ତଦେବ ସେଇ କଥା ସସ୍ୱନ୍ ସବୁବେଳେ ପାଇଁ ମନସ ମହୋତ୍ସବ ମନର ମହୋତ୍ସବ ମନ ପାଇଁ ଉତ୍ସବ ଖାଲି ଉତ୍ସବ ନା ମହୋତ୍ସବ ଏଇଟା ମନର ମହୋତ୍ସବ ଇଏ ଏ କଥା। ତଦେବ ଶୋକାନବ ଶୋଷଣ ନୃଣାମ ସେଇ କଥା ହିଁ ଆମର ଯେଉଁ ଶୋକ ରହିଛି ଶୋକରୂପ ଅର୍ଣ୍ଣବ ଅର୍ଣ୍ଣବ କହିଲେ ସମୁଦ୍ର ଆମର ଯେଉଁ ଶୋକରୂପକ ସମୁଦ୍ର ରହିଛି ସେଇଟାକୁ କ'ଣ କରିବ ଶୋଷଣ ସବୁ ଶୁଖେଇ ଦେବ ସେଇଟା ଏ କଥା ଏ ଯେଉଁ ରହିଛି ଦୁଃଖ ଅର୍ଣ୍ଣବ ଦୁଃଖର ସାଗରକୁ ଶୁଖେଇ ଦେବ ସେଇଟା ଖାଲି କରିଦେବ କଥାରେ ଏଭଳି ପ୍ରଭାବ ରହିଛି ଶୋଷଣ ନୁଣା ମନୁଷ୍ୟମାନଙ୍କ ଏଇଭଳି ଭାବରେ ହେବ। ବର୍ତ୍ତମାନ ସମସ୍ତେ ଶୋକାର୍ଣ୍ଣବରେ ରହିଛନ୍ତି କ'ଣ ଶୋକାର୍ଣ୍ଣବ କ'ଣ କରୁଣା କରୁଣା ଅର୍ଣ୍ଣବରେ ସମସ୍ତେ ଶୋକାର୍ଣ୍ଣବ ହେଇକି ରହିଛନ୍ତି କିନ୍ତୁ ଭଗବାନ କଥା ସେ ଶୋକାର୍ଣ୍ଣବ ଶୁଖେଇ ଦେବ ଶୋଷଣମ ଶୋଷିଦେବ ସେଇଟା ଯତ୍ ଉତ୍ତମ ଶ୍ଳୋକ ଯଶ ଅନୁଗୀୟତେ ଉତ୍ତମ ଶ୍ଳୋକ ଯଶ ଯଦି ଗାନ କରାଯିବ ଏଇଭଳି ଭାବରେ ତାର ସବୁ ରହିଛି ପ୍ରଭାବ ସବୁ ରହିଛି ଭଗବାନ କଥାର ଏଥିରେ ଏଇ ଯେଉଁ କଥା ତ କେତେ କ'ଣ ରହିଛି ତାକୁ ପୁଣି ବିଶ୍ୱନାଥ ତାଙ୍କୁ ଭାବାର୍ଥରେ କହିଛନ୍ତି କେତେ ସୁନ୍ଦର ତାଙ୍କୁ ଭାବାର୍ଥ ଦେଇଛନ୍ତି ସେ କହୁଛନ୍ତି ଯେ ଅରମ୍ୟମପି ପ୍ରସେନ ମାର୍ଗାନୁଗମନମ ଉଲ୍ଲୁକ ଭିଲ ପ୍ରବେଶାଧିକଂ ଯତ୍ତତ୍ ରମ୍ୟମେବ ରୁଚିର ମିତି ଯଦିଓ ଏଇଟା ରୁଚିର ନୁହଁ ଆନନ୍ଦ ପ୍ରଦାନ କରିବ ନାହିଁ କାହିଁକି ଅରମ୍ୟମପି ଏଇଟା ଆନନ୍ଦ ଦେବ ନାହିଁ କାହିଁକି ନା ପ୍ରସେନ ମାର୍ଗାନୁଗମନମ ଭଗବାନଙ୍କର ଗୋଟେ ଲୀଳା ହୋଇଥିଲା, ଯେ ସତ୍ରାଜିତ ଏ ଯେଉଁ ରହିଛି ମଣି ପ୍ରାପ୍ତ ହୋଇଥିଲେ ସମତ ମଣି, ପ୍ରତିଦିନ ଆସୁଥିଲା 800 ସୁନା ଆସୁଥିଲା, 77 kg ସୁନା 800 ପ୍ରତିଦିନ ଆସୁଥିଲା, 77 kg ଏ ପାଇଁ ବହୁତ ଘଟଣା ହୋଇଛି। ଖାଲି ଏଇ କଥାଟି କହିଛି, ଯଦି ଚାଲିଯିବ ଆମେ ଗୋଟେ ଘଣ୍ଟା ପଳେଇଯିବ। ତେଣୁ ଇଏ ଯେଉଁ ରହିଛି ତାର ଭାଇ ପ୍ରସନ୍ନ ନେଇକି ପଳେଇଗଲା, ତେଣୁ ଦ୍ୱାରକାରେ ହୁରି ପଡ଼ିଲା, କ'ଣ ଭାଇ ସେ ଚୋରି କରୁଥିଲା, ବୃନ୍ଦାବନ ଚୋରି କରୁଥିଲା, ଆଉ ପ୍ରବୃତ୍ତି ଚୋରି କେଉଁଠି ଆରମ୍ଭ ହୋଇଗଲା, ଚୋରି ପ୍ରବୃତ୍ତି ତାର ଆରମ୍ଭ ହୋଇଗଲା। ଏଭଳି ଭାଇ ବଳରାମ ମଧ୍ୟ କହିଲେ ସତରେ ଚୋରି କରିଛି ବୋଧେ। ତେଣୁ ଭଗବାନ କହିଲେ ସେଟାକୁ ନିଜର ସେ ଚୋରି ଚୋର ନୁହନ୍ତି ବୋଲି ସ୍ଥାପନ କରିବା ପାଇଁ ଗଲେ, ସେ ଗଲେ ସେ ଯେଉଁ ବର୍ଣ୍ଣନା କରି ସବୁ ରହିଛି ପ୍ରସନ୍ନ ମାର୍ଗ ଅନୁଗମନ, ପ୍ରସନ୍ନ ପାଇଁ ଯାଇ ଗଲେ, ଯାଇ ପ୍ରବେଶ କରିକି କ'ଣ କଲେ, ଉଲ୍ଲୁକ ଏ କ'ଣ ଏ ଯେଉଁ ସତ୍ୟଭାମାର ପିତା ଜମ୍ବବାନ ତାଙ୍କ ସହିତ ସବୁ ଯୁଦ୍ଧ କରି ତାଙ୍କୁ ହତ୍ୟା କରି ସେଇଠି ଆଣିକି ଆସିଲେ, ତାଙ୍କ କନ୍ୟାକୁ ମଧ୍ୟ ଆଣିକି ଆସିଲେ, ତାଙ୍କ କନ୍ୟାକୁ ସେ ଦୀପବିବାହ ଦେଲେ। ଯେଉଁ ଜମ୍ବୁକ ଯେଉଁ ଜମ୍ବବାନ ତ୍ରେତା ଯୁଗରେ ଦ୍ୱାପର ଯୁଗର ଘଟଣା ଅନ୍ତିମରେ, ତ୍ରେତା ଯୁଗର ଅନ୍ତିମରେ ଯେତେବେଳେ 864,000 ବର୍ଷ ପୂର୍ବର ଘଟଣା, ସେତେବେଳେ ଯେତେବେଳେ ହନୁମାନ ନେଇକି ଯାଇଥିଲେ ସେତେବେଳେ କହୁଥିଲେ ମୁଁ ବୃଦ୍ଧ ହୋଇଗଲି, ସତ୍ୟଯୁଗରେ ସତ୍ୟଯୁଗରେ ମୋ ବୟସ ଥିଲା, ସେତେବେଳେ ଭଗବାନ ବାମନଦେବ ଏଭଳି ଭାବରେ ଦୁଇ ପାଦରେ ସମସ୍ତ ତ୍ରିଲୋକକୁ ଜୟ କରିଦେଇଥିଲେ, ମୁଁ ପୃଥିବୀ ସମଗ୍ର ବିଶ୍ୱକୁ 14 ନା କେତେ ଥର ପରିଭ୍ରମଣ କରିଥିଲି, ଏତେ ମୋର ଶକ୍ତି ଥିଲା, ବର୍ତ୍ତମାନ ବୁଢ଼ା ହୋଇଗଲିଣି, ସେତେବେଳେ କହୁଥିଲେ ବୁଢ଼ା ହୋଇଗଲେ, କିନ୍ତୁ ଦ୍ୱାପର ଯୁଗରେ ତାଙ୍କର ଝିଅ ହେଉଛି ଯୁବତୀ ଝିଅ, ତାକୁ ବିବାହ କରିବେ ଭଗବାନ ଜାମ୍ବବତୀ, ଏସବୁ କଥା ରହିଛି। ତେଣୁ ସେ ଯେଉଁ ବିଲରେ ପ୍ରବେଶ କଲେ, ଯେତେ ରମ୍ୟମେବ ଅରମ୍ୟ ହେଲେ ମଧ୍ୟ ଏଇଟା ଆନନ୍ଦ ଲାଗିବନି, ଏ ଭିତରେ ଭିତରେ ପ୍ରବେଶ କଲେ, ଯୁଦ୍ଧ କଲେ, ଏସବୁ କଷ୍ଟ ସ୍ୱୀକାର କଲେ, କିନ୍ତୁ ସେଇଟା ରୁଚିର ବହୁତ ଆନନ୍ଦଦାୟକ, ଆନନ୍ଦଦାୟକ ନହେଲେ ମଧ୍ୟ ଆନନ୍ଦଦାୟକ, ଇଏ ଅଦ୍ଭୁତ କଥା, ଆନନ୍ଦଦାୟକ। ଭକ୍ତାନ ଅରୋଚକମ ପି, ଭକ୍ତମାନଙ୍କୁ ଏଇଟା ରୋଚକର ହେବ ନାହିଁ, କ'ଣ ନା ଶ୍ରୀ ଜାନକୀ ତ୍ୟାଗାଧିକଂ ରୁଚିରମେବ, ଜାନକୀ ସୀତାଦେବୀଙ୍କୁ ଯେଉଁ ତ୍ୟାଗ କରିଦେଲେ, ଭକ୍ତମାନେ ଏଇଟା ଆନନ୍ଦ ପ୍ରାପ୍ତ ହେବେ ନାହିଁ, କିନ୍ତୁ ତଥାପି ରୁଚିର ତଥାପି ଆନନ୍ଦ ଏଇଭଳି ଭାବରେ। ପୁରାତନ ଅପି ଭଗବତ ଚରିତ୍ର ନବମ ନବମେ ବ୍ୟ, ଭଗବାନ ଚରିତ୍ର ପୁରାଣ ସେହି କଥା କେତେ ଶୁଣୁଛେ, ସବୁବେଳେ ଶୁଣୁଛେ। ପୁରାତନ ଅପି ଭଗବତ ଚରିତ୍ର ନବମ ନବମ, ସବୁବେଳେ ନୂଆ ନୂଆ ଲାଗୁଥିବ, ନା ନା ଏ ପୁରୁଣା ଚରିତ୍ର ଏ ନୂଆ ନୂଆ କ'ଣ ନୂଆ କ'ଣ ନୂଆ କ'ଣ, ସେଇଟା ହେଉଛି କ'ଣ ପୁରାତନ ଏବେ ନବ୍ୟମ ନବ, ସବୁବେଳେ ନୂତନ ନୂତନ ଲାଗୁଥିବ ଭଗବାନ କଥା ଏଭଳି। ଭକ୍ତାନ ପୁରାତନ ଅପି ଭଗବତ ଚରିତ୍ର ନବ ନବ ବିବ, ମାରିଚାନୁଗମନ ଅନନ୍ତର ରାବଣ କୃତ ସୀତା ହରାଣ ଦିକଂ ମନସ ମହୋତ୍ସବ, ଯେଉଁ ମାରିଚ ପଛରେ ଗୋଡ଼େଇଲେ ଏସବୁ କଲେ, ରାବଣ ତାକୁ ନେଲା ସୀତାକୁ ନେଲା, ଏସବୁ କଥା ଏଇଟା ଭକ୍ତମାନଙ୍କୁ ଆନନ୍ଦ ଲାଗେ ନାହିଁ, ସୀତାଦେବୀଙ୍କୁ ନେଇଗଲେ ସମୟ ହୋଇଗଲାଣି। ଜଣେ ଦାକ୍ଷିଣାତ୍ୟରେ ଜଣେ ବିପ୍ର ଥିଲେ, ମହାପ୍ରଭୁଙ୍କୁ ଡାକିଥିଲେ ପ୍ରସାଦ ଦେବା ପାଇଁ ଭୋଗ ଦେବା ପାଇଁ, ସେଦିନ ସେ ଖାଉନଥିଲେ, କାହିଁକି ନା ମୋର ମାଆକୁ ନେଇଗଲେ ରାବଣ, ମୁଁ କାହିଁକି ଜୀବନ ଧାରଣ କରିବି, ଭକ୍ତମାନେ ଏଇଟା ଆନନ୍ଦପ୍ରାପ୍ତ ହେବେ ନାହିଁ, କିନ୍ତୁ ତଥାପି ଆନନ୍ଦଦାୟକ। ମାରିଚାନ ଗମନ ସୀତ ହରଣ ଦିଗ ମନୁଷ ମହୋତ୍ସବ, ମହୋତ୍ସବ ନାଶକମ ବି, ଏ ମହୋତ୍ସବକୁ ନାଶ କରିଦେବେ କଥା ଶୁଣିଲେ, କିନ୍ତୁ ତଥାପି ମହୋତ୍ସବ କରନ୍, ମହାଉତ୍ସବ ମୋତେ ଯଦି ମହାଉତ୍ସବ ହେଉଛି, ଯଦି ଗୋଟେ ଆମର ଗୋଟେ ନିଜ ବ୍ୟକ୍ତି ଜଣେ ଚାଲିଗଲା, ତାହେଲେ ଆମର କ'ଣ ମହୋତ୍ସବ ରହିବ, ଆମର ସବୁ ଚାଲିଗଲା ସେ ମହୋତ୍ସବ, କିନ୍ତୁ ଇଏ ଭଗବାନଙ୍କ କଥା ଏଭଳି, ମହୋତ୍ସବ ନାଶକ ହେଲେ ମଧ୍ୟ ମହୋତ୍ସବ, ଇଏ ଭଗବାନ କଥାର ଅପୂର୍ବତା ଏଇ ଭାବରେ ରହିଛି, ତା'ର ଅଦ୍ଭୁତ କଥାର ମହତ୍ତ୍ୱ ରହିଛି। ଏବଂ ପତିପୁତ୍ରାଦି ବୈରାଗ୍ୟ ଉତ୍ପାଦକତ୍ୱେନ, ଆ ପରେ ଆସିବ ରାଧାରାଣୀ ସେ କଥା କହିବେ, ଏ ଭଗବାନ କଥା ଏଭଳି, ଯଦି ସେମାନେ ଶୁଣିବେ ତାଙ୍କ ବୈରାଗ୍ୟ ଉତ୍ପନ୍ନ ହେବ, ବୈରାଗ୍ୟ ବିଦ୍ୟା, ପତି ପୁତ୍ର ଆଦି ବୈରାଗ୍ୟ ଉତ୍ପାଦକ, ପତିକୁ ତ୍ୟାଗ କରିଦେବେ, ପୁତ୍ରକୁ ତ୍ୟାଗ କରିଦେବେ, ବୈରାଗ୍ୟ ଉତ୍ପନ୍ନ କରିବ, ଶୋକାନବମ ପି, ଏଇଟା ଶୋକର କାରଣ ହୋଇଯିବ, ପତିକୁ ତ୍ୟାଗ କରିଦେଲେ, ପୁତ୍ରକୁ ତ୍ୟାଗ କରିଦେଲେ ବହୁତ ଶୋକ, ଶୋକର ଅର୍ଣ୍ଣବ ହୋଇଯିବ, ଶୋକ ସମୁଦ୍ର ହୋଇଯିବ, କିନ୍ତୁ ତ ଶୋକାନବ ଶୋଷଣ ମିଳିବ, ସେ ଶୋକ ସାଗରକୁ ସେ ଶୁଖେଇ ଦେବ, ଭଗବାନ କଥା ଏଭଳି ରହିଛି, ଏତେ ଭଗବାନ କଥା ରହିଛି ସବୁ। ତେଣୁ ଦୁଷ୍ଟ ଝିଅ ଦଶ୍ୟ କଥା ପ୍ରତିଜଳ୍ପ, ଇଏ ହେଉଛି ପ୍ରତିଜଳ୍ପ, ଏଠି ଏଠି ହେଉଛି ଏଇଟା ପ୍ରତିଜଳ୍ପ ବୋଲି କୁହାଯାଉଛି, ଅର୍ଥ ଅର୍ଥ ବୋଲି କୁହାଗଲା, ଅର୍ଥ ହେଉଛି ତତ୍ କଥା ରୂପ ଅର୍ଥ ବସ୍ତୁ ବିଶେଷତ୍ୱ ଦୁସ୍ତ୍ୟଜ, ତାଙ୍କର କଥା ହେଉଛି ଅର୍ଥ, ଆମର ଏଇ ଅର୍ଥ ଦରକାର। ଭୌତିକ ଅର୍ଥ ପାଇଁ ସମସ୍ତେ ଗୋଳଉଛନ୍ତି, ଧନପତ୍ର ଗୋଳଉଛନ୍ତି ସମସ୍ତେ, କିନ୍ତୁ ଆମର ହେଉଛି ଇଏ ଧନ, ଇଏ ହେଉଛି ଇଏ ଆମର କଥା ହେଉଛି ରୂପକ ଅର୍ଥ, ଇଏ ଆମର ଅର୍ଥ, ଏହାଦ୍ୱାରା ଆମେ ସବୁକିଛି ପ୍ରାପ୍ତ ହୋଇଯିବା। ପରମାର୍ଥ ଏ ପ୍ରୟୋଜନ, କୃଷ୍ଣ ପ୍ରେମ, ଇଏ କୃଷ୍ଣ ପ୍ରେମ ପ୍ରଦାନ କରିବ, ଇଏ ହେଉଛି କୃଷ୍ଣ ପ୍ରେମ ପ୍ରଦାନ କରିବ। ତେଣୁ ଏ ଅର୍ଥ ଇଏ ହେଉଛି ଏଇଟାକୁ କ'ଣ କୁହାଯାଉଛି, ଏଇଟା ଗୋଟେ କ'ଣ ଗୋଟେ ଶବ୍ଦ ରହିଛି, ଏଇଟା ହେଉଛି ଅବଜଳ୍ପ। ଅବଜଳ୍ପ ଅବଜଳ୍ପ କାହିଁକି କୁହାଯାଉଛି ନା, ଏଥିରେ କ'ଣ ରହୁଛି ନା, ତତ୍ର ଏଥିରେ ରହୁଛି କ'ଣ, ଭଗବାନ ପ୍ରତି ନିନ୍ଦା କରାଯାଉ ସବୁ, ଏଥିରେ କ'ଣ କ'ଣ ରହିଛି ନା, ବିବ୍ୟଧେ, ଭଗବାନ ତାକୁ ହତ୍ୟା କଲେ କେଉଁ ରୂପରେ ନା, ଯେଉଁ ହୋଇଥିଲେ ରାମଚନ୍ଦ୍ର ରୂପରେ ବାଳିକୁ ହତ୍ୟା କଲେ, ଏଇଟା କାଠିନ୍ୟ, ଏଇଟା ଭଗବାନ, ଭଗବାନ କେତେ କୋମଳ, ପୁଷ୍ପସମ କୋମଳ, କିନ୍ତୁ ତାଙ୍କୁ ଆମେ କହୁଛେ କଠିନ ବୋଲି ରାଧାରାଣୀ କହୁଛନ୍ତି, ଏଇଟା ଗୋଟେ ତାଙ୍କୁ ନିନ୍ଦା କରାଗଲା। ସ୍ତ୍ରୀ ଜିତ ପଦେ କାମିତା, ଯେଉଁ ହତ୍ୟା କଲେ କାହାକୁ, ହତ୍ୟା ନାହିଁ, ନାକ କାନ କାଟିଦେଲେ ସୁପର୍ଣ୍ଣକାର, ସ୍ତ୍ରୀ ଜିତ ବୋଲି କୁହାଯାଇଛି, ମାନେ ଏ କାମିକ ବ୍ୟକ୍ତି, କାମିକ ବ୍ୟକ୍ତି, ଇଏ ଗୋଟେ ତାଙ୍କର ନିନ୍ଦା, କାମିକ ବ୍ୟକ୍ତି। ବଡ଼ିଂ ଏହି ପଦେ ଧୂର୍ତ୍ତତା, ବଳିର ଯେଉଁ ତାକୁ ନେଇଗଲେ, ନେଇଗଲେ ପୁଣି ତାକୁ ପଠାଇଦେଲେ ତଳକୁ, ଇଏ ଗୋଟେ ତାଙ୍କର ଧୂର୍ତ୍ତତା ବା ଷଠତା, ଧୂର୍ତ୍ତତା। ଅସିତ ସଖେଇ, ଏ ଶବ୍ଦରେ କ'ଣ, ଅସିତ ସଖେଇ ଅର୍ଥ ଏହି ପଦେ ଅତି ଆସକ୍ତି, ଅତି ଆସକ୍ତି, ଅଯୋଗ୍ୟତା, ଭୟ, ଏସବୁ ବିଭିନ୍ନ ପ୍ରକାର ରହିଛି, ଆସକ୍ତି ରହିଛି। ଅସିତ ସଖେଇ, ତାଙ୍କ ସକ୍ଷମ କରିପାରିବୁ ନାହିଁ, କିନ୍ତୁ ତାଙ୍କ ପ୍ରତି ଆସକ୍ତି ରହିଛି, ଆସକ୍ତି ରହି, ଇଏ ହେଉଛି ବ୍ୟାଜ ସ୍ତୁତି, ତାଙ୍କୁ ଆମେ ତ୍ୟାଗ କରିପାରିବୁ ନାହିଁ, ଇଏ ହେଉଛି ଆସକ୍ତି। ଏତେ ସବୁ ଦୋଷ ଥିଲେ କ'ଣ ହେବ, ଆମେ ତାକୁ ତ୍ୟାଗ କରିପାରିବୁ ନାହିଁ, ଇଏ ହେଉଛି ଆସକ୍ତି, ଇଏ ବ୍ୟାଜ ସ୍ତୁତି, ବ୍ୟାଜ ସ୍ତୁତି, ବାହାରେ ଲାଗିବ ନିନ୍ଦା କିନ୍ତୁ ଭିତରେ ସ୍ତୁତି। କେତେଜଣ କହନ୍ତି ଆଚାର୍ଯ୍ୟ ଭ୍ରମ ରୂପରେ ଭଗବାନ ନିଜେ ଆସି ଆସ୍ୱାଦନ କରୁଥିଲେ, ସେ କଥାକୁ ଆସ୍ୱାଦନ କରୁଥିଲେ, ଭଗବାନ କଥାକୁ ଆସ୍ୱାଦନ କରୁଥିଲେ, ରାଧାରାଣୀ କଥାକୁ। ଅଯୋଗ୍ୟତା, ଭୟ, ଈର୍ଷା, ଏହି ସକଳ ଦ୍ୱାରା ଅବଜଳ୍ପ ବୋଲି କୁହାଯାଉଛି, ଏଇଟା ଉଜ୍ଜଳ ମନରେ ବର୍ଣ୍ଣନା କରାଯାଇଛି। ଏସବୁ ଏହିଭଳି ଭାବରେ ରାଧାରାଣୀ ତାଙ୍କୁ ନିନ୍ଦା କରୁଛନ୍ତି, ନିନ୍ଦା ମାଧ୍ୟମରେ ତାଙ୍କୁ ପ୍ରଶଂସା କରୁଛନ୍ତି। ଆଚ୍ଛା, ଏଇଟା ଗଲା ବିଶ୍ୱନାଥ ଚତୁର୍ଥୀ ଠାକୁର କଥା। ଆମେ ଶୁଣିବା, ଆମ ସମୟ ଗୋଟେ ମିନିଟ୍ରେ ସାରିଦେବା, ଆମର ଯେଉଁ ରହିଛନ୍ତି ସନାତନ ଗୋସ୍ୱାମୀ, ସେ କହୁଛନ୍ତି କ'ଣ ନା, ମୃଗୟୁ, ମୃଗୟୁ ଯେଉଁ କ'ଣ, ମୃଗ କହିଲେ ମୃଗ ଶିକାର କରିବା, ଶିକାର କଲେ, କପିନ୍ଦ୍ର କହିଲେ ଆମେ ସାଧାରଣତଃ ଭାବୁଛେ ସେଇ ଯେଉଁ ବାଳି ବୋଲି, କିନ୍ତୁ ଆର ଆଉ ଗୋଟେ ମଧ୍ୟ ଅର୍ଥ ହେବ କ'ଣ ନା, କପିନ୍ଦ୍ର ଅର୍ଥ ହେଉଛି କପି କମ୍ପୟତି ଇତି ଭାରେଣ, ଭାରେଣ ମହି କମ୍ପୟତି କପିନ୍ଦ୍ର, ଯାହାଙ୍କର ଏତେ ଭାର ଥିଲା ଯେ ଭୂମିକୁ କମ୍ପନ କରିଦେଉଥିଲେ, କମ୍ପୟତି ଇତି ବୃଷବର, ବୃଷବ କହିଲେ ଅରିଷ୍ଟ, ଅରିଷ୍ଟ ଯେଉଁ ଆସିଥିଲା ଭୂମି କମ୍ପି ଯାଉଥିଲା, ଏ ବି କପିନ୍ଦ୍ର ଶବ୍ଦର ଅର୍ଥ ଆସିବ ସେଇଟା, ଏଇଟା ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅରିଷ୍ଟ ଭଗବାନଙ୍କୁ ହତ୍ୟା କରିଥିଲେ, ତେଣୁ ରାଧାରାଣୀ କହିଲେ ତୁମେ ଅରିଷ୍ଟ କ'ଣ ବୃଷକୁ ହତ୍ୟା କଲେ ତୁମେ ଆମକୁ ଛୁଇଁବ ନାହିଁ, ତେଣୁ ରାଧା ଇଏ ରାଧାକୁଣ୍ଡ ପ୍ରକାଶ ହୋଇଥିଲେ, ଏସବୁ ଘଟଣା ଅଛି। ନହେଲେ ତାରି ମିଥସ୍ତତ୍ ବାର୍ତ୍ତା କେମିତି କ୍ରିୟତେ, ତାହେଲେ ତାଙ୍କ ସହିତ ଯଦି ତୁମେ ଏଭଳି ରହିଛି, ତାଙ୍କ କାହିଁକି ତାଙ୍କ ସହିତ ତାଙ୍କ କଥା କହୁଛ ନା, ତତ୍ର ତସ କଥା ହେବ ଅର୍ଥ ପ୍ରୟୋଜନ, କଥା ଅର୍ଥ, ଅର୍ଥ ହେଉଛି ପ୍ରୟୋଜନ, ଏ ପ୍ରୟୋଜନ ବେଦରେ ତିନୋଟି ତତ୍ତ୍ୱ ରହିଛି, ଗୋଟେ ହେଉଛି ସମ୍ବନ୍ଧ, ଗୋଟେ ହେଉଛି ଅଭିଧେୟ, ଗୋଟେ ହେଉଛି ପ୍ରୟୋଜନ, ଏ ଭଗବାନ କଥା ହେଉଛି ପ୍ରୟୋଜନ, ଏ ପ୍ରେମ, କୃଷ୍ଣ ପ୍ରେମ ପ୍ରଦାନ କରିବ। ଏଇଭଳି ଭାବରେ ଆମର ସମୟ ହୋଇଗଲା, ଯଦି ଭୋଗ ଲାଗିଛନ୍ତି ଆହୁରି ଅଛି, ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି, ଯାହାର କିଛି ପ୍ରଶ୍ନ ଯଦି କରିପାରିବେ, ସମୟ ଅଛି, ନହେଲେ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗର୍ଭବୃନ୍ଦ କି, ଜୟ ରଘୁନନ୍ଦ ଧାମ କି।